वासुदेवाय
ॐ नमो
भगवते वासुदेवाय
ॐ
नमो भगवते वासुदेवाय
हरे कृष्ण।
आम गतकाली जोटी कथक विश्राम देते पुणी कथा आरंभ करवा गत का पचीस अध्याय दशम स्कंदर पचीस अध्याय समाप्त होते तेना पचीस अध्याय अंतिम जो कहला ततो अनुरक्त पशुपे परिश्रित राजन सुगोष्ठ सबलो ब्रजधरी तथा विधान्य सकृतानि गोपिका गायन्त इयो मुदितार्दिश्वसा। यशोक डैम गत अर्चना करते भगवान यही भाव में गोवर्धन लीला धारण लीला शेष कर रखिद गोवर्धन को तार स्थान रे यथा जो स्थान थिला से स्थान रखिले एपट सेपट हलानी जो भाव में प्रतिमूर थिले कई कही पारे ना यू टेकी स्थान टेका आम कही गत का विज्ञान गोटे नियम तेणु यहाँ जो भगवान रखिक आसुच्च बहुत आनंद सब फेर तेब ये आम जे हरीश्वरी जड़े आचार्य टीकाकार अच्छा सी कही भगवान ने जो धारण करते गोवर्धन को तीन कोशर गोवर्धन तीन कोशर गोवर्धन को सात दिन धरिकी सात दिन सात रात धारण करते भगवान से कष्ट हुए भगवान आनंददेव तर भगवान अंशर अंश कला जी कि अनंतदेव सी तर एक हजार मुखर गोटे मुखर गोटे फणारे ये समग्र विश्व ब्रह्मांड को धारण करसंदी कष्ट हो से खाली धारण करके धारण कर रही नुह से भगवान गुणगान कर गोटे गोटे मुखर नुह दुई मुखर नुह हजार मुखर गोटे घंटा कर घंटा कथा आम घंटाटे कथा कह बहुत हो गला कि सी जो कथा कौन गान कथा गान गान कर भगवान गुणगान कर शेष अधुना भी समवश्य नाशी तो गोटे सात दिन सात रात रही है ये केनंद दिन धरिकी के भौतिक जगत आरंभ से धार कर रखिंट दिन रात चौबीस घंटा धार कर रखिंट नॉनस्टॉप ए पर्यंत चली बंद होना भगवान से जो गुणगान से सब ना कि धारण कर त्रिभुवन को धारण करा से रखुना कौटी सी धारण कर रही भगवान गुणगान कर तेणु ये भगवान पाई ये जो गोवर्धन धारण कर कष्ट नुह भार नुह किंतु भगवान गोटे भार रही कौन से भार आचार्य जन टीकार हरीश्वरी कौन निरतिशय शरणागत जन गिरीभार हो शरणागति जो जन जो भार से बहुत भार रही शरणागत जन गिरीभार से भार ये जो गिरी की धारण कले यहाँ बाएँ हाथ का खेल किसी असुविधा ना तेणु भगवान निजे कहले मु बहन करेबी भगवद गीत भगवान कहले अनन्याश्चिंत दूमा जे जना प्रतिपाशते तेषा नित्याभियुक्ता योगक्षेम गहम्यम भगवान को भार से भार धरिकी जी सी हरिचरण को भार नहीं गोबर सब नहीं रखुंत क्षेत्र में पकाउं भगवान से भाई भार ग्रहण कर दरकार इस्कन भक्त मानकर आरंभ कर जिते भक्त अच्छा खाली इस्कन भक्त नुह जिते भगवान भक्त अच्छा समस्त भार बोलते भगवान एवं सहीटा बड़ कष्ट श्रम भार बोली कहतिशय शरणागत जन गिरीभार यथा तथा नायम नायम यहाँ ये भार नुह या ये जो गिरी की धारण कले गिरी बंधन धारण कले से किसी भार नुह भगवान किंतु शरणागत जन जो रही अनंत कोटि विश्व ब्रह्मांड में अनंत कोटि भक्तजन रही ये तो भौतिक जगत में मात्र तीन भाग चार भाग भागे आहरी रही तीन गुण रही चित जगत समस्ते शरणागत भौतिक जगत कम शरणागत ना समस्ते भगवान भूली जाती तेणु भगवान व्यवस्था करगवान शरण में आसवे से व्यवस्था कर तेणु भगवान यहाँ गोटे बड़ भार ତାଙ୍କର କେମିତି କ'ଣ ଆବଶ୍ୟକତା ରହିଲା, କେତେବେଳେ କାହାର କ'ଣ ଅସୁବିଧା ହୋଇଗଲା, କେତେବେଳେ ଦରକାର ପଡ଼ିଲା ମୁଁ ଜାଣିପାରିବି, ଭଗବାନଙ୍କର କିଛି ଭୁଲ ନାହିଁ, କିନ୍ତୁ ଟୀକାରେ ଆଚାର୍ଯ୍ୟ କହୁଛନ୍ତି ସେଇଭଳି ଭାବ ଶରଣାଗତ ଜଣେ ଗିରି ଭାର, ତାଙ୍କ ଉପରେ ସେଇଟା ଭାର, ଯଥା ତଥା ନ ଅୟମ୍, ସେଇଟା ଯେଉଁଭଳି ଭାର ଏଇଟା କିଛି ନୁହଁ। ଗୋବର୍ଦ୍ଧନ ବାହ୍ୟାତ୍କା ଖେଳ ଭଗବାନ ଖେଳ ନୀଳଚିଳେନ୍ଦ୍ରୀ ଯଥା, ଏ ଛବିଶ ଅଧ୍ୟାୟରେ ମଧ୍ୟ ସେ କଥା କହିବେ। ସୁଖଦେବ ଗୋସ୍ୱାମୀ ଏଭଳି ଭଗବାନଙ୍କ ଲୀଳାରେ ମଜି ଯାଇଛନ୍ତି, ଭଗବାନ ପଚିଶ ଅଧ୍ୟାୟରେ ଗିରି ଗୋବର୍ଦ୍ଧନ ଧାରଣ କରି ରଖିସାରିଲେଣି, କିନ୍ତୁ ତଥାପି ଛବିଶ ଅଧ୍ୟାୟରେ ବ୍ରଜବାସୀମାନେ ସେଇଟାକୁ କହୁଛନ୍ତି, ଆଲୋଚନା କରୁଛନ୍ତି ଭଗବାନ କୃଷ୍ଣଙ୍କର ମହାତ୍ମ୍ୟ। ଏ ଛବିଶ ଅଧ୍ୟାୟ ଶୀର୍ଷକ ହେଉଛି କ'ଣ, ବିସ୍ମୟକର କୃଷ୍ଣ, ୱଣ୍ଡରଫୁଲ୍ କୃଷ୍ଣ। ଏ କୃଷ୍ଣ କିଭଳି ଜଣେ ବୁଝିପାରିବ ନାହିଁ, ଯେତେ ଜଣେ ବିଦ୍ୱାନ ବ୍ୟକ୍ତି ହେଲେ ମଧ୍ୟ ସେ ବୁଝିପାରିବେ ନାହିଁ। ସେଥିପାଇଁ ବ୍ରହ୍ମା କହିଲେ ନାରଦକୁ, ନାନ୍ଦଂ ବିଦାମ ହମମି ମୁନୟୋ ପ୍ରଜାସ୍ତେ ମାୟାବଳସ୍ୟ ପୁରୁଷସ୍ୟ କୁତୋ ବରାଜେ ଗାୟନ୍ ଗୁଣାନ୍ ଦଶଶତା ନମାଦି ଦେବ ଶେଷ ଅଧୁନାପି ସମବଶ୍ୟତି ନାଶ୍ୟ ପାରମ। ବ୍ରହ୍ମା ଯେତେବେଳେ ଭଗବାନଙ୍କର ବିଭିନ୍ନ ଅବତାର ବିଷୟରେ ବର୍ଣ୍ଣନା କରୁଛନ୍ତି, ଦ୍ୱିତୀୟ ସ୍କନ୍ଧ ସପ୍ତମ ଅଧ୍ୟାୟରେ ନାରଦଙ୍କୁ କହୁଛନ୍ତି, ସେତେବେଳେ ଭଗବାନ କୃଷ୍ଣ ଅନ୍ୟମାନଙ୍କର ଅବତାରମାନଙ୍କ ଲୀଳା ଗୋଟିଏ ଗୋଟିଏ ଶ୍ଳୋକରେ କହୁଛନ୍ତି, କିନ୍ତୁ ଭଗବାନଙ୍କ ରାମଜୀଙ୍କର ଯେତେବେଳେ କହୁଛନ୍ତି ଅନେକ ଶ୍ଳୋକରେ କହୁଛନ୍ତି, ଏବଂ କୃଷ୍ଣଙ୍କର ଯେତେବେଳେ କହୁଛନ୍ତି ଶେଷ ହେଉନାହିଁ। ସେ କହୁଛନ୍ତି ଭଗବାନ କୃଷ୍ଣଙ୍କ ଲୀଳାକୁ ମୁଁ କ'ଣ କହିବି, ତାଙ୍କର ଅନ୍ତ ମୁଁ ପାଇପାରୁନାହିଁ। ଏମିତିକି ତୁମର ନାନ୍ତ ବିଦା ମୁନୟୋ ପ୍ରଜାସ୍ତେ, ନାରଦ ତୁମେ ମଧ୍ୟ ଜାଣିପାରୁନାହ, ତାଙ୍କର ଅନ୍ତ ଜାଣିପାରିବ ନାହିଁ। ତୁମର ଅଗ୍ରମାନ ଯେଉଁ ଭାଇମାନେ ଅଛନ୍ତି, ଚାରି କୁମାର ବା ଶିବଜୀ, ଏମାନେ ମଧ୍ୟ ଜାଣିପାରୁନାହାନ୍ତି। ଏମିତିକି ସ୍ୱୟଂ ଭଗବାନ ଅନନ୍ତ ଦେବ, ଯିଏକି ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡକୁ ଧାରଣ କରିଛନ୍ତି, ସେ ଭଗବାନଙ୍କର ଗୁଣଗାନ କରି ଚାଲୁଛନ୍ତି ନନ୍ଷ୍ଟପ୍ ଏକ ହଜାର ମୁଖରେ, କିନ୍ତୁ ଏ ପର୍ଯ୍ୟନ୍ତ ସେ ସେହିପାରୁନାହିଁ ସେ ଭଗବାନଙ୍କର ଗୁଣ। ତେଣୁ ଅନ୍ତିମରେ ଛବିଶ ଅଧ୍ୟାୟ ପଚିଶ ଶ୍ଳୋକରେ ଗୋଟେ ସୁନ୍ଦର ଗୀତ ଗାନ କରିବେ ସୁଖଦେବ ଗୋସ୍ୱାମୀ। ସୁଖଦେବଙ୍କର ଆରାଧ୍ୟ ହେଉଛନ୍ତି ଭଗବାନ କୃଷ୍ଣ, ସେ ତାଙ୍କର ଆରାଧନା କରି ତାଙ୍କ ସହିତ ପରୀକ୍ଷିତ ମହାରାଜଙ୍କ ସହିତ ଯେତେ ଶତ୍ରୁଭୁଗ ଅଛନ୍ତି ସେଇଠି ଥିଲେ, ଭବିଷ୍ୟତ ଯେତେ ହେବେ ଆମେମାନେ ମଧ୍ୟ ଆମମାନଙ୍କୁ ମଧ୍ୟ ସେ କଲ୍ୟାଣ କାମନା କରିଛନ୍ତି। ଆମେ ସେଇଟା ପାଠ କରିବା ଛବିଶ ଅଧ୍ୟାୟ ଅନ୍ତିମ ଶ୍ଳୋକ। ଯାହା ହଉ, ଏହିଭଳି ଭାବରେ ପଚିଶ ଅଧ୍ୟାୟ ଗତକାଲି ଆମେ ଶେଷ କରିଥିଲେ, ଆଜି ଛବିଶ ଅଧ୍ୟାୟ ଆରମ୍ଭ କରିବା। ତେଣୁ ବ୍ରଜବାସୀମାନେ ତାଙ୍କର ଗୃହକୁ ସବୁ ଯାଉଛନ୍ତି, ଗୃହରେ ସେଠି ଯେଉଁ ଥିଲେ ସାତ ଦିନ ଧରି ସାତ ରାତି ଧରି ଭଗବାନ ରୂପ ଆସ୍ୱାଦନ କରୁଥିଲେ, ଭଗବାନଙ୍କର ଏ ଯେଉଁ ଅଦ୍ଭୁତ କର୍ମକୁ ଚିନ୍ତା କରିବା ପାଇଁ ସମୟ ନଥିଲା। ଯେତେବେଳେ ଆସି ଘରେ ପହଞ୍ଚିଗଲେ ସେତେବେଳେ ଆଉ କିଛି ଚିନ୍ତା ତାଙ୍କର ନାହିଁ, ଏକମାତ୍ର ଚିନ୍ତା ସେ ପିଲା, ଛୋଟ ପିଲା କିଭଳି ଭାବରେ ସେ ଗୋବର୍ଦ୍ଧନ ଧାରଣ କଲା, ଆଉ ତାଙ୍କର ମୁଣ୍ଡରେ ଆଉ କିଛି ପଶୁ ନାହିଁ, କେମିତି ସେ ଧାରଣ କଲା। ଆଜି ପର୍ଯ୍ୟନ୍ତ କେତେ ଲୀଳା କରିଛନ୍ତି, ଅନେକ ଲୀଳା କରିଛନ୍ତି, ଆମେ ସବୁ ସେ ଲୀଳାକୁ ଶୁଣିବା, ସବୁ ସବୁ ଆଲୋଚନା ହେଉଛି, ଇଷ୍ଟଗୋଷ୍ଠୀ ହେଉଛି ନନ୍ଦ ମହାରାଜଙ୍କ ସହିତ ବ୍ରଜବାସୀମାନଙ୍କର ଇଷ୍ଟଗୋଷ୍ଠୀ ହେଉଛି। ଛଅ ଦିନରେ ଯେଉଁ ଲୀଳା କରିଥିଲେ, କେଉଁ ଲୀଳା, ପୁତନାବଦ୍ଧ ଲୀଳା କରିଥିଲା ଛଅ ଦିନରେ, ସେଇ ଲୀଳାଠୁ ଆରମ୍ଭ କରି ଏ ପର୍ଯ୍ୟନ୍ତ ଯେତେ ସବୁ ଲୀଳା କରିଛନ୍ତି ସେସବୁ ଆଲୋଚନା ହେବ। ସେତେବେଳେ ଯେଉଁ ଲୀଳା କରିଥିଲେ ସେତେବେଳେ କହୁନଥିଲେ ଇଏ କୃଷ୍ଣ କରିଛନ୍ତି ବୋଲି, ସେତେବେଳେ କହୁଥିଲେ ନାରାୟଣ କରିଛନ୍ତି, କୃଷ୍ଣ ନାରାୟଣ କୃଷ୍ଣ, କାରଣ ନାରାୟଣ ସମ ଗୁଣେଇ ଗର୍ଗମୁନି ଭଗବାନଙ୍କର ନାମକରଣ ବୋଲି ସେଇଟା କହିଥିଲେ ନନ୍ଦ ମହାରାଜକୁ, ଇଏ ହେଉଛନ୍ତି ନାରାୟଣ ସମ ଗୁଣେଇ, ତାଙ୍କର ଗୁଣ ନାରାୟଣ ଭଳି, କିନ୍ତୁ ପ୍ରକୃତରେ ନାରାୟଣ ତାଙ୍କ ଭଳି ଗୁଣ ତାଙ୍କର ଏତେ ନାହିଁ, ସମାନ ହୋଇପାରିବେ ନାହିଁ, ତାର ଅର୍ଥ ହେଉଛି ଏଇଟା। କିନ୍ତୁ ନନ୍ଦ ମହାରାଜ ବୁଝିଲେ ଏଇଭଳି ଭାବରେ ଯେ କୃଷ୍ଣଙ୍କର ଗୁଣ ନାରାୟଣଙ୍କ ସମ ହେବ, ନାରାୟଣଙ୍କ ଭଳି ହୋଇପାରେ। ତେଣୁ ସମସ୍ତ ବ୍ରଜବାସୀମାନେ କହୁଥିଲେ ନାରାୟଣଙ୍କ କୃପାରୁ ଏଇଟା ହେଲା, ନାରାୟଣ କୃପାରୁ ଏଇଟା ହେଲା, କେହି କହୁନଥିଲେ ଏ କୃଷ୍ଣ କରିଛନ୍ତି ବୋଲି କେହି କହୁନଥିଲେ। କିନ୍ତୁ ବର୍ତ୍ତମାନ ତାଙ୍କର ଚିନ୍ତାଧାରା ପରିବର୍ତ୍ତିତ ହୋଇଗଲା, କାରଣ ସାତ ଦିନ ଧରି ଯେଉଁ ଦେଖିଲେ କୃଷ୍ଣ ଯେଉଁ ଧାରଣ କଲେ, ତେଣୁ ଯାହା ସବୁ ଚିନ୍ତା କରୁଥିଲେ କହିଲେ ଆମର ସବୁଟା ଭୁଲ ହୋଇଯାଇଥିଲା, ପ୍ରକୃତରେ କେହି ନାରାୟଣ ଫାରାୟଣ କେହି ନାହାନ୍ତି, ଏଇ କୃଷ୍ଣ ହିଁ ସବୁକିଛି, ଆଉ କେହି ନାହିଁ, ସବୁ ଆମେ ଶୁଣିବା। ତେଣୁ ଆଉ ଘରେ ଯାଇକରି ଆଉ ତାଙ୍କର ଆଉ କେଉଁଥିରେ ମନ ଲାଗୁନାହିଁ, ଏକମାତ୍ର ମନର ଧ୍ୟାନ ରହିଯାଇଛି କେମିତି ସେ ଧାରଣ କଲେ, କିଛି ସୁନ୍ଦର ରୂପ କେମିତି ସେ ଧାରଣ କଲେ, ସେ କ'ଣ ସାଧାରଣ ମାନବ ଜଣେ, ଆମ ଭଳି ଗୌଡ଼ ଅଧମ ଜାତିରେ କେମିତି ସେ ଜନ୍ମ ନେଲେ। ଆମର ଜଣେ କବି ଲେଖିଛନ୍ତି, ଘରେ ନ ରୁହନ୍ତି ଗୌଡ଼େ ବଡ଼ ଅଧମ, ସେମାନେ ମଧ୍ୟ ନିଜେ ଭାବୁଛନ୍ତି ଆମେ ବଡ଼ ଅଧମ ଜାତି ଆମେ। ଆମ ଭଳି ଅଧମ ଜାତିରେ କେମିତି ଏଭଳି ବ୍ୟକ୍ତି ଜଣେ ଜନ୍ମ ନେଲେ କିଏ ସିଏ କିଏ ବ୍ୟକ୍ତି ସିଏ ଏଇଭଳି ଭାବରେ ଚିନ୍ତା ଜାଣିଛି ଚିନ୍ତାର ସମାଧାନ କରିପାରୁନାହାନ୍ତି। ସବୁ ଘରେ ଷୋଳକୋଶ ବୃନ୍ଦାବନ ଯେଉଁ ରହିଛି ସବୁ ଘରେ ସେଇଟା ଆଲୋଚନା ଚାଲିଛି। ସମସ୍ତେ ସ୍ୱାମୀ ସ୍ତ୍ରୀ ପିଲା ଛୁଆ ଯେତେ ସବୁ ଅଛନ୍ତି କିଏ ପିଲାମାନେ ସବୁ ପଳେଇଗଲେଣି ଗୋଚାରଣ କିଏ ସେସବୁରେ ଗୋଚାରଣ କରୁଥିଲେ ଭଗବାନ ସାଙ୍ଗ ବାଳକମାନେ ସବୁ ପଳେଇଗଲେଣି ଗୋଚାରଣରେ। ତେଣୁ ଏମାନେ ଚିନ୍ତା କରି କିଏ ପୁରୁଷ ସ୍ୱାମୀ ପଚାରୁଛି ସ୍ତ୍ରୀ କି ସ୍ତ୍ରୀ ପଚାରୁଛି ସ୍ୱାମୀ କି କେହି କାହାର ଉତ୍ତର ଦେଇପାରୁନାହାନ୍ତି। କେମିତି ହେଲା ସମସ୍ତେ ଚିନ୍ତା କରି ଚାଲ ନନ୍ଦ ଭାରତ ପଚାରିବା। ଏଭଳି ଭାବରେ ଷୋଳ ଅଧ୍ୟାୟରେ ବର୍ଣ୍ଣନା କରେ ଶିଶୁକ ଉବାଚ। ତେଣୁ ଏବଂ ବିଧାନି କର୍ମାଣି ଗୋପା କୃଷ୍ଣସ୍ୟ ବିକ୍ଷତେ ଅତଦ୍ବୀର୍ଯ୍ୟ ବିଧ ପ୍ରୋଚୁ ସ୍ୱମେ ଭେତ୍ୟ ସୁବିସ୍ମିତା। ଏଇଭଳି ଭାବରେ ଘରେ ସବୁ ଆଲୋଚନା କରି କୌଣସି ଉତ୍ତର ପାଇଲେନି ସମାଧାନ ପାଇଲେ ନାହିଁ। ଏବଂ ବିଧାନି କର୍ମାଣି ଭଗବାନ ତ ଏଇ ଯେଉଁ ସବୁ କର୍ମ କରିଥିଲେ ଛଅ ଦିନରୁ ଆରମ୍ଭ କରି ପୁତନାବଦ୍ଧ ଲୀଳା ରହିଛି ପୁତନାକୁ ବଧ କରିଥିଲେ ପ୍ରକୃତି ପୁତନାକୁ ଉଦ୍ଧାର କରିଥିଲେ। ସାଧାରଣ ଲୋକ ଭାବନ୍ତି ପୁତନାକୁ ବଧ କରିଥିଲେ କିନ୍ତୁ ଭକ୍ତମାନେ ଜାଣନ୍ତି ପୁତନାକୁ ଉଦ୍ଧାର କରିଥିଲେ। ତେଣୁ ଏବଂ ବିଧାନି କର୍ମାଣି ଗୋପା କୃଷ୍ଣସ୍ୟ ବିକ୍ଷତେ କୃଷ୍ଣଙ୍କର ଏ ଯେଉଁ କର୍ମ ସବୁ ରହିଛି ଏବଂ ବିଧାନୀ ମୂଳରୁ ଆରମ୍ଭ କରି ଗର୍ଭ ସମୟରେ ଯେଉଁ ଦେବତାମାନେ ସ୍ତୁତି କରିଥିଲେ ସେମାନେ ଜାଣିନାହାନ୍ତି ଗୋପୀମାନେ ଜାଣିନାହାନ୍ତି ଗୋପଗୋପୀମାନେ ଜାଣିନାହାନ୍ତି କିନ୍ତୁ ସେମାନେ ଏତିକି ଜାଣିଲେ ଛଅ ଦିନ ଲୀଳା କୃଷ୍ଣ ପୁତନାକୁ ହତ୍ୟା କରିଥିଲେ। ପୁତନାକୁ ଯେ ଉଦ୍ଧାର କରିଛନ୍ତି ସେମାନେ ଜାଣିଛନ୍ତି କି ନାହିଁ ଅଲଗା କଥା କିନ୍ତୁ ଭକ୍ତମାନେ ଜାଣନ୍ତି ସେ ତ ଭକ୍ତ ଭଗବାନଙ୍କ ଭକ୍ତ ସେମାନେ ସବୁ ଯାହା ହେଉ ବର୍ତ୍ତମାନ ଲୀଳା କରୁଛନ୍ତି ସେମାନେ ଅଜ୍ଞ ଭଳି ଲୀଳା କରୁଛନ୍ତି। ତେଣୁ ଏହିସବୁ କର୍ମକୁ ଗୋପା କୃଷ୍ଣ ସ ବିକ୍ଷତେ ବର୍ତ୍ତମାନ ଦେଖୁଛନ୍ତି ସେ ସବୁ ଆଜି ଭଳିଆ ଲାଗୁଛି ଆ ଭିତରେ ପାଖାପାଖି ସାତ ବର୍ଷ ବିତିଗଲାଣି ସାତ ବର୍ଷ କିଛି ଦିନ ଅଧିକା ହୋଇଗଲାଣି କିଛି ମାସ ଦିନେ ଦୁଇ ମାସ ଖଣ୍ଡେ ଭାଦ୍ର ମାସରୁ ଏଇଟା ହେଲା କି ମାସ ଭାଦ୍ର ମାସରୁ ଏଇଟା ହେଲା ଆମର ଆଶ୍ୱିନ ମାସ ଗୋଟିଏ ମାସ ମାସେ ଯାଇଛି ସାତ ବର୍ଷ ଗୋଟିଏ ମାସ ଆଉ କେତେ ଦିନ ଏମିତି ହୋଇଛି। ତେଣୁ ଏହିସବୁ ଦେଖାଯାଉଛି ଗତକାଲି ହେଲା ଭଳିଆ ଲାଗୁଛି ଉତ୍ପାଦନାକୁ ବଧ କରିଦେଲେ ଛଅ ଦିନ ହୋଇଥିଲେ ସେ ପିଲା ଅର୍ଥାତ୍ ବୀର୍ଯ୍ୟ ବିଧ ପ୍ରୋଚୁ ଏଇ ଯେଉଁ ବୀର୍ଯ୍ୟ ରହିଛି ତାଙ୍କର ଶକ୍ତି ଯେଉଁ ରହିଛି ଅତି ଶକ୍ତିଶାଳୀ ତାଙ୍କର ଶକ୍ତି ରହିଛି ଅତ୍ୟଦ୍ଭୁତ ଶକ୍ତି ରହିଛି ଅତଦ୍ବୀର୍ଯ୍ୟ ବିଧ ପ୍ରୋଚୁ ସେମାନେ ସବୁ କଥା ହେଉଛନ୍ତି ସମଭେତ୍ୟ ସୁବିସ୍ମିତା ଏଇଭଳି ଭାବରେ ଏତେ ବିସ୍ମିତ ହୋଇଗଲେ ଆଉ ରହିପାରିଲେ ନାହିଁ ଘରେ ସବୁ ପଳେଇ ଆସିଲେ ପ୍ରସାଦ ପାଇକି ଆସୁଛନ୍ତି କି ନାହିଁ ଅଲଗା କଥା ସାତ ଦିନ ସାତ ରାତି ଯଦି ଖାଇନାହାନ୍ତି ଗୋଟେ ରୋଷେଇବାସ କରି ଖାଇଥିଲେ ପ୍ରଥମେ ଖାଇସାରିଲା ପରେ ଆଉ କିଛି ଚିନ୍ତା ହେଉନି କେମିତି କୃଷ୍ଣ ଏଭଳି ହେଲା କ'ଣ ପାଇଁ ହେଲା କେମିତି କ'ଣ ହେଲା କ'ଣ ଘଟଣା କ'ଣ କହିକି ସବୁ ଆସି ପହଞ୍ଚି ଯାଇଛନ୍ତି ନନ୍ଦ ମହାରାଜ ପାଖରେ ନନ୍ଦ ମହାରାଜ ସଭା ଚାଲିଛି ସମଭେତ୍ୟ ସମୀପର୍ତ୍ତ ହୋଇକରି ଆସି ପହଞ୍ଚିଗଲେ ନନ୍ଦ ମହାରାଜ ସଭାରେ ଆସି ପହଞ୍ଚିଗଲେ ସମସ୍ତେ ଆସି ହାଜର ହୋଇଗଲେ ସୁବିସ୍ମିତା ସମସ୍ତେ ବିସ୍ମିତ ହୋଇକି ରହିଛନ୍ତି। ନନ୍ଦ ମହାରାଜ ପିତାଙ୍କୁ ପଚାରିବା ତାଙ୍କର ସେ କହିପାରିବେ ତାଙ୍କ ପୁତ୍ର ବିଷୟରେ ଆମେ ଜାଣିନାହୁଁ। ତେଣୁ ଏଇଭଳି ଭାବରେ ଯେତେବେଳେ କହୁଛନ୍ତି ଏଠି ଗୋଟେ ହରିସୁରୀ ତାଙ୍କର ଟୀକାରେ କହୁଛନ୍ତି ଶ୍ରୀ ଗୋବିନ୍ଦ ପଦାମ୍ବୁଜାତ ଶରଣୀ ଭାବ ଉପଲବ୍ଧଂ ଫଳଂ ବିଜ୍ଞା ଏବ ମଶେଷ ସଙ୍କଟ ଭବ ପ୍ରାରବ୍ଧ ଦୁଃଖାପହଂ ତ୍ୟକ୍ତ୍ୱା ସାଧନ ଅନ୍ୟ ଅଚ୍ୟୁତ ପଦପ୍ରାପ୍ତି ସଦୈବାଚ୍ୟୁତ ଶ୍ରେୟଂ କାଙ୍କ୍ଷିବି ଆଦରାତ୍ କଳିଜନୈ ଜ୍ଞେୟ ସ୍ତୁତିହ ଉଚ୍ୟତେ। ଶ୍ରୀ ଗୋବିନ୍ଦ ପଦାମ୍ବୁଜାତ ଶରଣୀ ଭାବ ଉପଲବ୍ଧମ ଗୋବିନ୍ଦଙ୍କର ଯିଏ ଗାଭୀମାନଙ୍କୁ ଏବଂ ଗୋପମାନଙ୍କୁ ସବୁ ଆନନ୍ଦ ପ୍ରଦାନ କରୁଥିଲେ ତାଙ୍କର ପଦାମ୍ବୁଜରେ ଯେଉଁମାନେ ଶରଣ ନେଇଛନ୍ତି ତାଙ୍କର ଫଳ ହେଉଛି ଏଇଟା ଭାବ ଉପଲବ୍ଧମ ଫଳମ ଶରଣ ନେଇଛନ୍ତି ସେ ଅନ୍ୟ କଥା ଆଉ କିଛି ଚିନ୍ତା କରୁନାହାନ୍ତି କେବଳ କୃଷ୍ଣଙ୍କ କଥା ହିଁ ଚିନ୍ତା କରୁଛନ୍ତି ଏ ଫଳ ବିଜ୍ଞା ଏବଂ ଶେଷ ମଶେଷ ସଙ୍କଟ ଭବ ପ୍ରାରବ୍ଧ ଦୁଃଖାପହମ ଅନେକ ସଙ୍କଟ ସବୁ ଆସିଛି ଆସିବ ଏସବୁ ଦୂର କରିବେ ସିଏ ପ୍ରାରବ୍ଧ ମଧ୍ୟ ଦୂର କରିଦେବେ ଭବ ପ୍ରାରବ୍ଧ ଆମର ମଧ୍ୟ ଆମେ ଯେଉଁ ସାତ ଦିନ ସାତ ରାତି ଯେଉଁ ଶୁଣିଛେ ବା ସ୍ମରଣ କରିଛେ ଅଷ୍ଟମ ଦିନ ହୋଇଗଲାଣି ଆମେ ନବମ ଦିନ ଏଇଟା ଆମର ମଧ୍ୟ ସମସ୍ତ ସଙ୍କଟକୁ ଦୂର କରିବ ଖାଲି ତାଙ୍କର ଦୂର କରିଥିଲା ତା ନୁହଁ ଆମର ମଧ୍ୟ ଦୂର କରିବ ଏବଂ ଆମର ମଧ୍ୟ ଭବ ରୋଗକୁ ଦୂର କରିବ ଏବଂ ପ୍ରାରବ୍ଧକୁ ମଧ୍ୟ ଦୂର କରିବ ପ୍ରାରବ୍ଧ ଖଣ୍ଡନ କରିଦେବ ଦୁଃଖାପହମ ତ୍ୟକ୍ତ୍ୱା ସାଧନ ଅନ୍ୟ କୌଣସି ସାଧନ କରିବା ଦରକାର ନାହିଁ ଅନ୍ୟ ସବୁ ସାଧନକୁ ତ୍ୟାଗ କରି ଅଚ୍ୟୁତ ପଦ ପ୍ରାପ୍ତି ଏଇ ଭଗବାନ ଅଚ୍ୟୁତଙ୍କର ପଦ ପ୍ରାପ୍ତ ହେବା ଆମେ ସଦୈବ ସବୁବେଳ ପାଇଁ ତାଙ୍କର ସ୍ମରଣ କରିବା। ଅଚ୍ୟୁତ ଶ୍ରେୟ କାଙ୍କ୍ଷୀ ବି ଆଦରାତ୍, ଯେଉଁମାନେ ଶ୍ରେୟ ଚାହୁଁଛନ୍ତି ସେମାନଙ୍କ ପାଇଁ କୁହାଯାଉ, ଯେଉଁମାନେ ଶ୍ରେୟ ଚାହୁଁନାହାନ୍ତି ତାଙ୍କ କଥା ଆମେ କହୁନାହୁଁ। ଯେଉଁମାନେ ଶ୍ରେୟ ଚାହୁଁଛନ୍ତି ପ୍ରିୟ ଯେଉଁମାନେ ଚାହୁଁଛନ୍ତି ତାଙ୍କ କଥା ଅଲଗା, କିନ୍ତୁ ଶ୍ରେୟ ଯେଉଁମାନେ ଜୀବନର ଶ୍ରେଷ୍ଠ ସିଦ୍ଧି ପ୍ରାପ୍ତ ହେବା ପାଇଁ ଚାହୁଁଛନ୍ତି ତାଙ୍କର ତାଙ୍କ ପାଇଁ କର୍ତ୍ତବ୍ୟ ହେଉଛି ସେ ଅନ୍ୟ ସବୁ ସାଧନ ଛାଡ଼ିଦେବେ, କେବଳ କୃଷ୍ଣଙ୍କର କଥା ଚିନ୍ତା। କଳିଜନ ହିଁ ଜ୍ଞେୟ ସ୍ତୁତି ହ ଉଚ୍ଚତେ, କଳିଜନଙ୍କର ଏହି ସ୍ତୁତି ହେଉଛି ଭଗବାନଙ୍କର ଯେଉଁ ସ୍ମରଣ କରିବା ବା ତାଙ୍କ କଥା ଚିନ୍ତା କରିବା, ଇଏ ହେଉଛି ଭଗବାନଙ୍କ ସ୍ତୁତି, ଇଏ ହେଉଛି ଏକମାତ୍ର ସାଧନ। ତେଣୁ ହରିଶ୍ୱରୀ ଏଭଳି ଭାବରେ କହିଛନ୍ତି ଏ ଶ୍ଳୋକର ଭାଷ୍ୟରେ। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି, ଇଥଂ ଶ୍ରୀ ଭଗବତ ଶକ୍ତି ଅତିଶୟ ଦୃଷ୍ଟିଆ ଐଶ୍ୱର୍ଯ୍ୟ ଜ୍ଞାନୀନ ବ୍ରଜଜନା ତସ୍ମିନ୍ ପ୍ରେମ ହ୍ରାସ ମାସଂଖ୍ୟମ ତତ୍ପରିହାଂଚ ବିଶିଷ୍ଟ ଗୋପବର୍ଗକୃତ ସଂକୟା ଶ୍ରୀ ନନ୍ଦେନ ବିରସନାଥ ପ୍ରେମ ଭକ୍ତି ବିବୃଧେତି ବୋଧନାର୍ଥଂ ତତ୍ପ୍ରସଙ୍ଗ ମାରଭତେ ଏବଂ ଇତ୍ୟାଦିନ ଯାବତ୍ ସମାପ୍ତି। ଏ ଶ୍ଳୋକ 26 ଅଧ୍ୟାୟ 25 ଶ୍ଳୋକ ଅଛି, ସମାସ୍ତ ପର୍ଯ୍ୟନ୍ତ ଏ କଥା ଚାଲିବ। ଭାଗବତ ଶକ୍ତି ଅତିଶୟ ଦୃଷ୍ଟା, ସାତ ଦିନ ସାତ ରାତି ଯେଉଁ ଦେଖିଲେ ଭଗବାନଙ୍କ ଶକ୍ତି, ଐଶ୍ୱର୍ଯ୍ୟ ଜ୍ଞାନ ତାଙ୍କର ଐଶ୍ୱର୍ଯ୍ୟ, ସାଧାରଣ ବାଳକ ବୋଲି ଭାବୁଥିଲେ, ଚୋର ବୋଲି କହୁଥିଲେ, ବ୍ରଜେ ପ୍ରସିଦ୍ଧମ ନବନୀତ ଚୋର, ବ୍ରଜରେ କିଏ ତାଙ୍କୁ ଜାଣନ୍ତି ନାହିଁ ଭଗବାନ ବୋଲି, ସେ ଭାବୁଥିଲେ ଏ ଚୋରଟା, ଗୋପୀମାନଙ୍କର ଗୋପାଙ୍କ ନାନାଂ ଚତୁକୁଳ ଚୌରମ, ଏଇଭଳି ଭାବରେ ତାଙ୍କର ସମସ୍ତେ ଅପମାନ କରୁଥିଲେ। କିନ୍ତୁ ବର୍ତ୍ତମାନ ଭଗବାନଙ୍କର ଯେଉଁ ଐଶ୍ୱର୍ଯ୍ୟ ଦେଖିଲେ, ଯେଉଁ ଶକ୍ତି ଦେଖିଲେ, ଐଶ୍ୱର୍ଯ୍ୟ ଜ୍ଞାନରେ ତାଙ୍କର ବ୍ରଜଜନା ତସ୍ମିନ୍ ପ୍ରେମ ହାସ ମାସଂଖ୍ୟ, ସେ କହୁଥିଲେ ଆମେ ଭାବୁଥିଲୁ ଏ ତ ଆମର କାହ୍ନା, ଏ ଅତି ପ୍ରିୟ, ଏ ଚୋରଟା, ଏମିତି ଭଳି କରି ଆମେ ତାକୁ କିଏ କାହୁ କହୁଥିଲେ କାହ୍ନା ଟିକେ ନୃତ୍ୟ କରୁ ଦେଖିବା ନା, କାହିଁକି ନା ଆମେ ଦେବୁ ତୁମକୁ ଲହୁଣୀ ଦେବୁ କହିଲେ ସେ ନୃତ୍ୟ କରୁଥିଲେ, କିଏ କହୁଥିଲେ କାହ୍ନା ମୋର ସେ ଚପଲଟା ଟିକେ ଆଣିଲେ ସେଠୁ, ନନ୍ଦ କହୁଥିଲେ କୃଷ୍ଣ ଉଠାଇ ପାରୁନଥିଲେ ଯେ ସାତ ଦିନ ସାତ ସାତ ରାତି ଧରି ସାତ ବର୍ଷରେ କାଳିଆ ଆଙ୍ଗୁଠି ଧାରଣ କଲେ ଗୋବର୍ଦ୍ଧନକୁ, ସିଏ ଛୋଟ ପିଲା ଥିଲେ ସେତେବେଳେ ଉଠାଇ ପାରୁନଥିଲେ ନନ୍ଦ ମହାରାଜଙ୍କର ଚପଲକୁ, ଖଡ଼ଉ ବା ଖଡ଼ଉ ଯାହା ଅଛି ପିନ୍ଧୁଥିଲେ ସିଏ, ତାଙ୍କୁ ବହୁତ କଷ୍ଟରେ ଟେକିକିରି ମସ୍ତକରେ ବହନ କରି ନେଉଥିଲେ ସିଏ। ଏଇଭଳି ଭାବରେ ତାଙ୍କର ଯେଉଁ ରହିଛି ପ୍ରେମ ରହିଛି, ବ୍ରଜମାନଙ୍କର ଯେଉଁ କୃଷ୍ଣଙ୍କ ପ୍ରତି ପ୍ରେମ ରହିଛି, ସେଇଟା ଭାବିଲେ ବର୍ତ୍ତମାନ ଆଉ ପ୍ରେମ ଆଉ ରହିବି, ଏ ତ ଭଗବାନ ଆଉ କ'ଣ ଆମେ ଆ ସହିତ ଖେଳାଖେଳି କରିବା, କ'ଣ ତାଙ୍କ ସହିତ କ'ଣ ଗାଳି ଗୁଳଜ କରିବା, ଏସବୁ କଥା କ'ଣ ହେବ, ଏଇଟା ଚିନ୍ତା କରିକିରି ବର୍ତ୍ତମାନ ତାକୁ ଦୂର କରିବା ପାଇଁ ତତ୍ ପରିହାର୍ଥମ ବିଶେଷ ଗୋପବର୍ଗକୃତ ସଂକୟା, ଗୋପମାନ ବର୍ତ୍ତମାନ ଶଙ୍କା ଆସିଗଲା, ଇଏ କିଏ, ଆମେ ଭାବୁଛୁ ଚୋରଟା ବୋଲି, କିନ୍ତୁ ଇଏ ଭଗବାନ, ଇଏ ସାଧାରଣ ବ୍ୟକ୍ତି ନୁହଁ। ତେଣୁ ନନ୍ଦେନ ବିରାସନା, ତେଣୁ ବର୍ତ୍ତମାନ ସେ ଆଶଙ୍କାକୁ ଦୂର କରିବା ପାଇଁ ନନ୍ଦ ସଭାରେ ଆସି ପହଞ୍ଚିଗଲେଣି, ସମସ୍ତେ ପହଞ୍ଚିଗଲେଣି। ପ୍ରେମ ଭକ୍ତି ବିବୃଦ୍ଧେତି ବୋଧନାର୍ଥ, କେମିତି ଆମର ପୁଣି ପ୍ରେମ ଥିଲା କୃଷ୍ଣଙ୍କ ସହିତ, କେମିତି ସେଇଟା ପ୍ରେମ ରହିବ, କିନ୍ତୁ ଭଗବାନ ହେଲା ମୋତେ ପୂଜା କରିବା, ଆମେ ତା ସହିତ ଖେଳାଖେଳି କ'ଣ କରିବା, ତାକୁ ଆକଟ କରିବା, କେତେ କ'ଣ ସବୁ ଲୀଳା କରୁଥିଲେ ଭଗବାନ ତାଙ୍କ ସହିତ ବ୍ରଜବାସୀମାନଙ୍କ ସହିତ। ତ ପ୍ରସଙ୍ଗ ମହାର ଏତେ ଏଇ କଥା ଆସିବ, ଏଇ ଅଷ୍ଟାଧ୍ୟାୟ ଏଇ 26 ଅଧ୍ୟାୟରେ ଆରମ୍ଭ ଆସିବ, ଶେଷ ପର୍ଯ୍ୟନ୍ତ ଚାଲିବେ, 25 ଶ୍ଳୋକରେ ଏ କଥା ସବୁ କୁହାଯିବ। ତେଣୁ ବିଶ୍ୱନାଥ ଚକ୍ରବୀ ଠାକୁର ମଧ୍ୟ କହୁଛନ୍ତି ଯେ ଶ୍ରୀକୃଷ୍ଣଙ୍କର ଗିରି ଗୋବର୍ଦ୍ଧନ ଉତ୍ତୋଳନ ଲୀଳା ସମୟରେ ଗୋପାଳମାନେ ତାକୁ ବିଶ୍ଳେଷଣ ନ କରି କେବଳ ମାତ୍ର ଭଗବାନଙ୍କ କାର୍ଯ୍ୟାବଳୀର ପରମାର୍ଥିକ ଆନନ୍ଦକୁ ଉପଭୋଗ କରିଥିଲେ, ସେତେବେଳେ ଚିନ୍ତା କରୁନଥିଲେ କିଛି, ବର୍ତ୍ତମାନ ସରିଗଲା ପରେ ବର୍ତ୍ତମାନ ଚିନ୍ତା ହେଉଛି। କିନ୍ତୁ ପରେ ସେମାନେ ଯେତେବେଳେ ସେମାନଙ୍କ ଘରକୁ ଫେରିଗଲେ ସେମାନଙ୍କ ହୃଦୟରେ ବିହ୍ୱଳ ଭାବ ଉଦୟ ହେଲା, ଏହିପରି ଭାବରେ ସେମାନେ ଭାବିଲେ ବର୍ତ୍ତମାନ ଆମେ ପୂର୍ଣ୍ଣ ରୂପେ ଶିଶୁ କୃଷ୍ଣ ଗିରି ଗୋବର୍ଦ୍ଧନ ଉତ୍ତୋଳନ କରିଥିବାର ଦେଖିଲେ, ଏବଂ ଆମର ମନେ ଅଛି କିପରି ସେ ପୁତନା ଓ ଅନ୍ୟାନ୍ୟ ଦାନବମାନଙ୍କୁ ହତ୍ୟା କରିଥିଲେ, ଦାବାନଳ ନିର୍ବାପିତ କରିଥିଲେ, ଆହୁରି କେତେ କ'ଣ କରିଥିଲେ, ସେହି ସମୟରେ ଆମେ ଭାବୁଥିଲେ ଯେ ଏ ସମସ୍ତ ଅସାଧାରଣ କର୍ମଗୁଡ଼ିକ ବ୍ରାହ୍ମଣମାନଙ୍କ ଆଶୀର୍ବାଦ ଫଳରେ କିମ୍ବା ନନ୍ଦ ମହାରାଜଙ୍କ ମହା ସୌଭାଗ୍ୟ ପାଇଁ ଘଟୁଛି, କିମ୍ବା ସମ୍ଭବତଃ ଏହି ବାଳକ ଭଗବାନ ନାରାୟଣଙ୍କ କୃପାପ୍ରାପ୍ତ ହୋଇଥିଲେ ଏବଂ ଏହିପରି ଭାବରେ ତାଙ୍କ ଦ୍ୱାରା ସେ ଶକ୍ତି ପ୍ରାପ୍ତ ଅଟନ୍ତି, ଏହିଭଳି ଭାବରେ ଚିନ୍ତା କରୁଥିଲେ। ତେଣୁ ପ୍ରଶ୍ନର ଉତ୍ତର ପାଇ ନପାରି ସମସ୍ତେ ଆସି ପହଞ୍ଚିଗଲେ, ନନ୍ଦ ମହାରାଜଙ୍କ ସଭାରେ ଆସି ପହଞ୍ଚିଗଲେ, ଏସବୁ ଚାଲିଲା, ତାଙ୍କର କଥା ଆରମ୍ଭ ହେବ ବର୍ତ୍ତମାନ, ଇଷ୍ଟଗୋଷ୍ଠୀ ଆରମ୍ଭ ହେଲା ବର୍ତ୍ତମାନ। ତେଣୁ ଦୁଇ ଶ୍ଳୋକରେ କୁହାଯାଉଛି ଯେ ବାଳକସ୍ୟ ତଦେ ତାନି କର୍ମାଣି ଅତ୍ୟଦ୍ଭୁତାନି ବୈ କଥମ ହତ୍ୟା ସବୁ ଜନ୍ମ ଗ୍ରାମେଶୁ ଆତ୍ମଯୁଗପ୍ସିଦମ୍। ତେଣୁ ନନ୍ଦ ମହାରାଜ ପଚାରୁଛି କ'ଣ ହେଲା, ତୁମେ କ'ଣ ଆଜି ଆସି ପହଞ୍ଚିଗଲ, କ'ଣ ପୁଣି ଆଉ ଗୋଟେ ଯଜ୍ଞ କରିବା ନା କ'ଣ ଗୋବର୍ଦ୍ଧନ ଆଉଥରେ କରିବା, କ'ଣ ପାଇଁ ତୁମେ ଆସିଗଲ ନା? ବାଳକସ୍ୟ ଯଦି ଏତାନି କର୍ମାଣି, ହେ ନନ୍ଦ ମହାରାଜ ଆପଣଙ୍କର ପୁତ୍ରର ଯେଉଁ ଏଭଳି ସବୁ କର୍ମ ସବୁ ରହିଛି ଅତ୍ୟଦ୍ଭୁତାନି ଭାଇ, ଅତି ଅଦ୍ଭୁତ କର୍ମ ସବୁ, ନିଶ୍ଚିନ୍ତ ଭାବରେ ଏଥିରେ କୌଣସି ସନ୍ଦେହ ନାହିଁ। କଥମ ମହାରତ୍ୟ ସବୁ ଜନ୍ମ, ଆମେ ଚିନ୍ତା କରୁଛୁ ମହାରାଜ ଯେ ତାର କେମିତି ଆମର ଏଇ ଗୋପାଳ ଅଧମ କୂଳରେ କେମିତି ସେ ଜାତ ହେଲେ ଗୋପାଳ କୂଳରେ। ଗ୍ରାମେଶୁ ଆମେ ଏଇ ଗ୍ରାମରେ କେଉଁଠି ସହର ନେଇଥାନ୍ତେ ଅଲଗା କଥା, ବୁର୍ଲା ସହର କି ସମ୍ବଲପୁର ସହର କି ଆଉ ଗୋଟେ ବଡ଼ ବଡ଼ ସହର ରହିଛି, ଗ୍ରାମରେ ଜନ୍ମ ନେଇଛନ୍ତି। ପୁଣି ଯୁଗପ୍ସିତ ନିନ୍ଦନୀୟ, ଆମେ ଗୋଟେ ଗୋପାଳ ଗୋଟେ ବିଶ୍ୱ କ'ଣ ବୈଶ୍ୟ ପରିବାରରେ ଜନ୍ମ ହେଇଛୁ, ନିନ୍ଦନୀୟ ପରିବାର ଯୁଗପ୍ସିତମ, ଆଉ ଗୋଟେ ବ୍ରାହ୍ମଣ ପରିକୂଳରେ ଜନ୍ମ ନେଇଥାନ୍ତେ ବା କ୍ଷତ୍ରିୟ କୂଳରେ ଜନ୍ମ ନେଇଥାନ୍ତେ, ଏଭଳି କେମିତି ହେଲା ଏଇ ଆମର ଏଇ ସନ୍ଦେହ ରହିଛି ଆପଣଙ୍କ ପାଖକୁ ଆସିଛି ସେଥିପାଇଁ କହିବା ପାଇଁ। ତେଣୁ ଏ ଶ୍ଳୋକରେ କହୁଛନ୍ତି ସନାତନ ଗୋସ୍ୱାମୀ କହୁଛନ୍ତି ତାଙ୍କର ବୈଷ୍ଣବ ଶ୍ରେଣୀରେ, ବୃହତ ବୈଷ୍ଣବ ଶ୍ରେଣୀରେ, ବାଳକସ୍ୟ ଚେତ୍ ଅନ୍ୱୟଃ ଅପି ଅର୍ଥ ଚକାର। ବାଳକସ୍ୟ କହିଲେ ଅନ୍ୱୟ ହେବ, ଏସବୁ କଥା ଯେତେ ସବୁ ଅଛି ଏଇ ବାଳକର କଥା ସବୁ 25 ପର୍ଯ୍ୟନ୍ତ 24 ପର୍ଯ୍ୟନ୍ତ ସବୁ ବାଳକର ଲୀଳାକୁ ସବୁ ବର୍ଣ୍ଣନା କରାଯିବ, ବାଳକ ସହିତ ଅନ୍ୱୟ ହେବ, ଚେତ୍ ଅନ୍ୱୟ ଅପି ଅର୍ଥ ଚକାର। ବାଳକ ସହିତ ଯଦି ଏତାନି କର୍ମାଣି ଅତ୍ୟଦ୍ଭୁତାନି ଭାଇ କଥମ ମରତ୍ୟ ସବୁ ଜନ୍ମ ଗ୍ରାମେଶୁ ଆତ୍ମଯୁଗପ୍ସିତମ୍। ଚ ଶବ୍ଦ କେଉଁଠି ଅଛି ଏଠି? ଅପି ଅପି ଅର୍ଥ ଯେଉଁ ରହିଛି ବାଳକ ସହିତ ଅତି ଅଦ୍ଭୁତାନି ବି କଥମ ଜନ୍ମ ଗ୍ରାମେଶୁ ଆତ୍ମଯୁଗପ୍ସିତମ୍, ଅପି ଅର୍ଥ ତ ନାହିଁ ଏଠି କଥା ଚକାର, ଯାହା କ'ଣ ବୁଝିପାରୁନି। ବାଲ୍ୟେ ବର୍ତ୍ତମାନ ସେ ଅପି ଇତ୍ୟର୍ଥ, ବାଳକସ୍ୟ ଯେଉଁ ରହିଛି ବାଳକସ୍ୟ ମାନେ 7 ବର୍ଷର ବାଳକ ନା, ସେ ଆଉ କ'ଣ ବେଶୀ ବଡ଼ ହେଇଗଲାଣି ନା କ'ଣ? ବାଳକସ୍ୟ ବର୍ତ୍ତମାନ ସେ ଅପି ବାଲ୍ୟ ବୟସରେ ଅଛନ୍ତି 7 ବର୍ଷ ବୟସ, ସିଏ ତାଙ୍କୁ ବେଶୀ ବୟସ ହେଇନାହିଁ। ତେଣୁ ଗ୍ରାମେଶୁ କହିଲେ ନିଚ ସ୍ଥାନରେ ରହିଛନ୍ତି, ସହର ଫହର ରହିଥିଲେ ଅଲଗା କଥା, ଗୋଟେ ଗ୍ରାମରେ ଆସି ଜନ୍ମ ନେଇଛନ୍ତି ସେ। ଆତ୍ମନୋ ଯୁଗପ୍ସିତମ୍, ଯୁଗପ୍ସିତମ୍ କହିଲେ ତା'ର ଯଦିଓ ଯୁଗପ୍ସିତମର ଅର୍ଥ ହେଉଛି ନିନ୍ଦନୀୟ, କିନ୍ତୁ ଏଠି ତା'ର ଅର୍ଥ ହେଉଛି ଅଯୋଗ୍ୟ। ଆମ ଭଳି ଏ ଅଯୋଗ୍ୟ ପରିବାରରେ ସେ ଜନ୍ମ ନେବା କଥା ନୁହଁ, ସେ ଯୋଗ୍ୟ ନୁହଁ। ଆମେ ଗୌଡ଼ ଜାତି ଗୌଡ଼ ଗାଈମାନଙ୍କୁ ଚରାଉଛୁ, ଗାଈ ମେଣ୍ଢା କରିକି ଚରାଉଛୁ, ସିଏ କ'ଣ ଏଇଭଳି ଭାବରେ କାର୍ଯ୍ୟ କରିବେ? ଯଦ୍ୱା ଆତ୍ମନ ଯୁଗପ୍ସିତମ୍, ଯୁଗପ୍ସିତମ୍ର ଆଉ ଅର୍ଥ ହେଉଛି ନିନ୍ଦନୀୟ, ନିନ୍ଦା ଯସ୍ମାତ୍, ଯୁଗପ୍ସିତ ଗୋଟେ ଅର୍ଥ ହେଉଛି ନିନ୍ଦନୀୟ। ତେଣୁ କେମିତି ଏଇଟା ହେଲା? ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ମଧ୍ୟ କହୁଛନ୍ତି ଅସୌ ଅସୌ ଇତି ପରୋକ୍ଷ ନିର୍ଦ୍ଦେଶନ ତଦାସୌ ବନଙ୍ଗତ ଇତି ଲଭ୍ୟତେ। ଯେଉଁ ବାଳକସ୍ୟ ଯଦି ଏତାନି କର୍ମାଣି ଅତ୍ୟଦ୍ଭୁତାନି ଭାଇ କଥମ ଅର୍ହତି ଅସୌ, ଅସୌ ଶବ୍ଦ ଯେଉଁ କହିଲେ ସେଠି କୃଷ୍ଣ ନଥିଲେ, କୃଷ୍ଣ ଚାଲିଯାଇଛନ୍ତି ତାଙ୍କର କ'ଣ ଗୋଚାରଣ ଉଦ୍ଦେଶ୍ୟରେ ଚାଲିଯାଇଛନ୍ତି, କୃଷ୍ଣ ଚାଲିଯାଇଛନ୍ତି, କୃଷ୍ଣ ନାହାନ୍ତି। ତେଣୁ ଅସୌ ଶବ୍ଦ ବ୍ୟବହାର କରାଯାଇଛି, ଅସୌ ମାନେ ତାଙ୍କର ସେ ପିଲାର। କିଭଳି ଏତେ ସବୁ ଏ ଜନ୍ମ କେମିତି ଆମର ଭଳି ଏ ଗୋଟେ ସାମାନ୍ୟ ପରିବାରରେ ଗୋଟେ ଜନ୍ମ ନେଇଛି, ସେ ସାମାନ୍ୟ ଗ୍ରାମରେ ସେ ଜନ୍ମ ନେଇଛି, କେମିତି ଏସବୁ ହେଲା? ଏସବୁ ପ୍ରଶ୍ନ ଆରମ୍ଭ ହେଉଛି। ତେଣୁ କିଏ କ'ଣ ସବୁ କହୁଛି, କିଏ ଏଇଟା କହିଲା ବେଳକୁ ଆଉ ଜଣେ କିଏ କ'ଣ କହୁଛନ୍ତି, ତେଣୁ ଏଇଭଳି ଭାବରେ ଆମେ ଚିନ୍ତା କରିବା। ଏପଟେ ଜଣେ କହୁଛି ତା ନୁହଁ, ସୁଖଦେବ ଗୋସ୍ୱାମୀ ତାକୁ କହୁଛନ୍ତି ପରୀକ୍ଷିତ ମହାରାଜ, କିନ୍ତୁ ବିଭିନ୍ନ ପ୍ରଜାବାସୀମାନେ ବିଭିନ୍ନ କଥା ସବୁ କହୁଛନ୍ତି। ଜଣେ କହୁଛି ଯହ ସପ୍ତାହାୟନ ବାଳ, ସପ୍ତାହାୟନ ଏଇ ଲୀଳାଟି ଏବେ ସାଙ୍ଗେ ସାଙ୍ଗେ ହେଇଛି ନା, ସେଇ ଜଣକୁ କହୁଛି ଯେ 7 ବର୍ଷରେ ସପ୍ତାହାୟନ ବାଳ ବାଳକ ଅବସ୍ଥା କରଣେଇ କରଣେଇ ଏକେନ ଲୀଳା ଆଙ୍ଗୁଠି ଦେଖି ମଧ୍ୟ ସେ କହୁଛନ୍ତି, ବାମ ହାତର ଆଙ୍ଗୁଠିରେ କାଳିଆ ଆଙ୍ଗୁଠି ଦେଖେଇଲେ, ଏକନ ଲୀଳା ଲୀଳାରେ ଧାରଣ କରିଥିଲେ, ବହୁତ କଷ୍ଟ ସ୍ୱୀକାର କରି ଧାରଣ କରିଥିଲେ, ତାହା ନୁହଁ ଖେଳରେ ଖେଳରେ ଧାରଣ କରିଥିଲେ। କଥମ ବିଭ୍ରତ ଗିରିବରମ, ସାମାନ୍ୟ ଛୋଟିଆ ପଥରଟି ଧରିନଥିଲେ, ସାମାନ୍ୟ ପାହାଡ଼ ଧରିନଥିଲେ, ପାହାଡ଼ ଶ୍ରେଷ୍ଠ ଗିରିବର ଶ୍ରେଷ୍ଠ ଗିରି ଗୋବର୍ଦ୍ଧନକୁ ଧାରଣ କରିଥିଲେ ବିଭ୍ରତ। କିଭଳି? ପୁଷ୍କରମ ଗଜରାଡ଼ିବ, କିଭଳି ଲୀଳାରେ ଧାରଣ କରିଥିଲେ ନା, ଯେମିତି ଗୋଟେ ଗଜରାଡ଼ ଗଜରାଜ
ଯେଉଁ ରହିଛନ୍ତି ଆମ ଗଜରାଜର ଲୀଳା ଚାଲିଥିଲା ଅଷ୍ଟମ ସ୍କନ୍ଧରେ ତୃତୀୟ ଅଧ୍ୟାୟରେ ସେ ବର୍ଣ୍ଣନା କରାଯାଇଛି ଭଗବାନଙ୍କର ଏ ଲୀଳା ଭଗବାନ ହରି ରୂପରେ ଆସିଥିଲେ ଏବଂ ଚତୁର୍ଥ ମନୁଙ୍କ ସମୟରେ ଏ ଲୀଳାଟି ହୋଇଥିଲା ଗଜରାଜ ଚିନ୍ତା କଲା ଥାଇ ଘୋର ଜଳେଣ ଏସବୁ ରହିଛି ଗଜରାଜ ଜଣେ ଯେମିତି ପୁଷ୍କର ସେ ଗଜରାଜ ମଧ୍ୟ ପୁଷ୍କରକୁ ଠୋଳି ଦେଇଥିଲେ ପଦ୍ମକୁ ଟୋଳିକରି ଭଗବାନ ଦେଖାଇ ଦେଇଥିଲେ ଏ ଲୀଳାଟି ବର୍ଣ୍ଣନା କରାଯାଇଛି ଗଜରାଜ ପାଇଁ ଗୋଟେ ପଦ୍ମ ବା ଗୋଟେ ଫୁଲକୁ ତୋଳିବାଟା ବଡ଼ କଷ୍ଟ ନୁହଁ ବହୁତ ସହଜରେ ଜାଣିପାରିବା ନାହିଁ ଆମେ ଫୁଲ ତୋଳୁଛୁ ବୋଲି ଆମେ ଯଦି ମୁଁ ତୋଳୁଥିଲି କ'ଣ ସେ ଯେଉଁ ଚମ୍ପା ଫୁଲ ମୁଁ ଜାଣିନଥିଲି କେମିତି ତୋଳିବାକୁ ପଡ଼ିବ ନଖ ଇଏ ହେଇଗଲା ଖଣ୍ଡିଆ ହେଇଗଲା ତାର କାହିଁକି ଅଛି ଆମେ ଜାଣିନୁ କିନ୍ତୁ ଗଜରାଜଙ୍କର କଷ୍ଟ ହେଉନି ସେ ବହୁତ ସହଜରେ ତୋଳି ଦେଉଛନ୍ତି ସେଇଟାକୁ ସେଇଭଳି ଭାବରେ କୃଷ୍ଣ ମଧ୍ୟ ତୋଳି ଦେଇଥିଲେ କଥା ବିଭ୍ରତ ଗିରିବରମ କିଭଳି ଖାଲି ତୋଳି ଦେଇଥିଲେ ତା ନୁହଁ ଟେକି ଦେଇଥିଲେ ତା ନୁହଁ ଯେତେ ବଡ଼ ମଲ୍ଲ ହୁଅନ୍ତୁ ଆମର ଯେଉଁ ରହିଛନ୍ତି ରିସଲିଂ ଚାମ୍ପିଅନ୍ ରହୁଛନ୍ତି ୱେଟ୍ ଲିଫ୍ଟିଂ ଚାମ୍ପିଅନ୍ ସବୁ ହେଉଛନ୍ତି ଯେତେ ଓଜନିଆ ଜିନିଷ ଉଠେଇଲେ ମଧ୍ୟ ସେ କ'ଣ ଟେକି ଦେଇକି ପକେଇଦେବେ ନା ଆଉ ଧରିକି ରହିବେ କ'ଣ ଟେକି ଦେଇକି ପକେଇଦେଲା ମାନେ ସେ ନୋବେଲ ପ୍ରାଇଜ୍ ପାଇଗଲେ ଆଉ ଧାରଣ କରି ରଖିବାଟା ଏତେ ସହଜ ଜିନିଷ ନୁହଁ ଗୋଟେ ମିନିଟ୍ ଦୁଇ ମିନିଟ୍ ଯେତେ ଡେରି ହେବ ସେତେ କଷ୍ଟ ଗଢ଼ି ଗଢ଼ିକା ଯିବ ତେଣୁ ଏଇଭଳି ଭାବରେ ଜଣେ କହିଲା ଏଇଭଳି କହୁଛନ୍ତି ତେଣୁ ବିଶ୍ୱନାଥ ଚକୁର ଠାକୁର କହୁଛନ୍ତି ଯଦି ଚ ନ ଈଶ୍ୱର ତରି କଥମ ଏତାନି କର୍ମାଣି ସମ୍ଭବ ହେଉ ଇତ୍ୟା ହେଉ ଦ୍ୱାଦଶୀ ଭି ବାରଟି ଶ୍ଳୋକରେ ଏଇଟା କୁହାଯିବ ଜଣେ ଜଣେ କହିବ ସେ ଆମ ଭଳି ବାଳକ ଆମର ଭଳି ଜଣେ ମନୁଷ୍ୟ ନା ଆଉ ସେ ଆଉ କ'ଣ ଅଲଗା ଯଦି ସେ ସୁବିଧା କୁହନ୍ତୁ ଜଣେ ଯଦି କାଳେ କହିବ ଯଦି ଚ ନ ଈଶ୍ୱର ତରି କଥମ ଏତାନି କର୍ମାଣି ଯଦି ସେ ଈଶ୍ୱର ନୁହନ୍ତି ତାହେଲେ କେମିତି କର୍ମ ସବୁ କରିବେ ସମ୍ଭବ ହେଉ ସମ୍ଭବ ନୁହଁ ଇତ୍ୟା ହଉ ବାରଟି ଶ୍ଳୋକରେ କୁହାଯିବେ କଥା ସବୁ ଏବଂ ଲୀଳା ଭଗବାନଙ୍କ ସବୁ ଲୀଳାକୁ ସବୁ ବର୍ଣ୍ଣନା କରିବେ ସନାତନ ଗୋସ୍ୱାମୀ କହୁଛନ୍ତି ସନାତନ ବାଳ ସ୍ତତ୍ର ଚ ସପ୍ତାହାୟନ ସପ୍ତବର୍ଷ ମାତ୍ର ବୟସ ଖାଲି ବାଳକ ହେଲେ ମଧ୍ୟ ସାତ ବର୍ଷର ମାତ୍ର ବେଶୀ ବୟସ ନୁହଁ ତଥାପି ଏକ ନେଇବ ଏକରେ ବାଳକ ବୟସ ସପ୍ତମ ସାତ ବର୍ଷର କଥା ସପ୍ତମ ବର୍ଷ କିଛି ମାସ ହେଇଛି ପୁଣି ଏକ ନେଇବ ଦୁଇ ହାତରେ ଟେକିଥାନ୍ତି କି ଗଲା କଥା ଗୋଟିଏ ହାତରେ ଟେକିଲେ ନ ତ କଦାଚିତ ପରିବୃତ୍ତିଆ ଏବଂ ଗୋଟିଏ ହାତରେ ଟେକିକି ଯେଉଁ ଧରିଲେ ତାକୁ ମଧ୍ୟ ହାତକୁ ପରିବର୍ତ୍ତନ କରିନାହାନ୍ତି ପରିବୃତ୍ତିଆ କରାନ୍ତରେଣ ଏ ହାତଟି କଷ୍ଟ ହେଲାଣି ଆର ହାତକୁ ଧରିବା ନା ସେଇ ଗୋଟିଏ ହାତରେ ଧରିଲେ ତଥାପି ଗିରିଶୁ ବରଂ ତଥାପି କାହାକୁ ଧରିଥିଲେ ଶ୍ରେଷ୍ଠ ଗୁରି ଗିରି ଶ୍ରେଷ୍ଠ ଗିରି ଧାରଣ କରିଥିଲେ ପରମ ଗୁରୁତର ମିତ୍ୟର୍ଥ ବହୁତ ଗୁରୁତର ଗିରି ଧାରଣ କରିଥିଲେ ଗୋବର୍ଦ୍ଧନକୁ ତଥାପି ଲୀଳୟା ଧାରଣ କରିଥିଲେ ବହୁତ କଷ୍ଟରେ ଧାରଣ କରିଥିଲେ ତା ନୁହଁ ଲୀଳୟା ବହୁତ ସହଜରେ ତେଣୁ ସକଥଂ ବିଭ୍ରତ୍ ଇତି ଅସମ୍ଭାବ୍ୟତ୍ୱେନ ଅଦ୍ଭୁତତ୍ୱଂ ବ୍ୟଞ୍ଜିତମ୍ ବି ତ ଅସମ୍ଭବ ଗୋଟେକରେ ଏକ ହେଉଛି ଅସମ୍ଭବ ଦୁଇ ହେଉଛି ଅଦ୍ଭୁତ ତେଣୁ ଏଇଭଳି ଭାବରେ ଗୋପବାସୀମାନେ କଥା ହେଉଛି ନନ୍ଦ ମହାରାଜ ପ୍ରଶ୍ନ ପଚାରୁଛନ୍ତି ସବୁ ତେଣୁ ଆଉ ଜଣେ କହୁଛନ୍ତି ତୋକେନ ତୋକେନ ମିଳିତାକ୍ଷଣ ଭୂତନାୟା ମହୋଜସଃ ପିତ ସ୍ତନ ସ ପ୍ରାଣୀ କାଳେ ନେଇବ ବୟସ୍ତନ ଛଅ ଦିନର କଥା ମନେ ପଡ଼ିଯାଉଛି ଜଣଙ୍କର ତେଣୁ ସେ ସବୁ ସେ ଲୀଳାକୁ ସମସ୍ତେ ସେଇଟାକୁ ଆଜି ପର୍ଯ୍ୟନ୍ତ ସେ ବିଷୟରେ ଚିନ୍ତା କରୁଥିଲେ କିନ୍ତୁ ବର୍ତ୍ତମାନ ସେଇଟାକୁ ସେତେବେଳେ ଚିନ୍ତା କରୁଥିଲେ କୃଷ୍ଣ ଛୋଟ ପିଲା ସେ କ'ଣ କରିପାରିବ କି ଆଉ ଜଣେ ତାଙ୍କର ବ୍ରାହ୍ମଣମାନଙ୍କର କୃପାରୁ ହେଉ ବା ଭଗବାନ କୃପାରୁ ହେଉ ନନ୍ଦ ମହାରାଜ ଭାଗ୍ୟରୁ ହେଉ ଏସବୁ ହେଉଛି ସେ ଛୋଟ ପିଲା କ'ଣ କରିପାରିବ ବର୍ତ୍ତମାନ ଚିନ୍ତା କରୁଛନ୍ତି ଏହି ସେ ହିଁ କରିଛି ଆଉ କେହି କରିନାହାନ୍ତି କାରଣ ଦେଖିଲେ ନା ତାଙ୍କ ଲୀଳାକୁ ଗୋବର୍ଦ୍ଧନ ଧାରଣ କଲେ ତେଣୁ ବର୍ତ୍ତମାନ ସେଇଟା ଚିନ୍ତା କରୁ ତୋକେ ନା ଛୋଟ ପିଲା ତୋକ ମାନେ ଛୋଟ ପିଲା ଛଅ ଦିନର ଲୀଳା ଏଇଟା କୁହାଯାଏ ତୋକେ ନା ମିଳିତା କ୍ଷୀଣ ଚକ୍ଷୁକୁ ବୁଝିକି ରହିଲେ ସେ ଖୋଲିଲେ ନାହିଁ ଭଗବାନଙ୍କ ଲୀଳା ଷଷ୍ଠ ଦଶମ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ବିସ୍ତାର ଭାବରେ ଗୋଟିଏ ଅଧ୍ୟାୟରେ ବର୍ଣ୍ଣନା କରାଯାଇ ଯେଉଁ ଲୀଳାକୁ ଗୋଟିଏ ଶ୍ଳୋକରେ କହୁଛନ୍ତି ବର୍ତ୍ତମାନ ସୁଖଦେବ ଗୋସ୍ୱାମୀ ଏଠି ଜଣେ ବ୍ରଜବାସୀମାନେ ଏଇଟା କହିଲେ ଜଣେ ବ୍ରଜବାସୀ କହିଲେ କଥା ମିଳିତେ ମିଳିତା କ୍ଷଣ ଯେତେବେଳେ ପୁତନ ଆସିଥିଲା ବହୁତ ସୁନ୍ଦର ବେଶ ଧାରଣ କରି ଆସିଥିଲା ବ୍ରଜବାସୀମାନେ ଭଗବାନ ସେତେବେଳେ ନନ୍ଦ ମହାରାଜ ଚାଲିଯାଇଥିଲେ ଟ୍ୟାକ୍ସ ଦେବା ପାଇଁ ମଥୁରାକୁ ବ୍ରଜବାସୀ ମାନେ କେତେ ଜଣଙ୍କୁ ବ୍ରଜବାସୀକୁ ଜଗିକି ରହିଥିଲେ, ତମେ ଏଇଟା ଜଗିବ ସୁରକ୍ଷା ଦେବ କହିକି ଯାଇଥିଲେ। ବ୍ରଜବାସୀ ମାନେ ଯେଉଁ ଦେଖୁଛନ୍ତି ଏ ଯେଉଁ ପୁତନା ଆସିଲା ଗୋଟେ ଲୀଳା କଲା, ଏଭଳି ସୁନ୍ଦରୀ ଧାରଣ କଲା, ମିସ୍ ୟୁନିଭର୍ସ ଜଣେ ଆସିଲେ ବୋଲି ଭାବିଲେ ସେ ଗୋପୀମାନେ। ଗୋପମାନେ ଗୋପୀମାନେ ତ ଦେଖିଲେ, ଗୋପମାନେ ମଧ୍ୟ ଦେଖିକି ରୂପ ଦେଖିକି କହିଲେ କି ମିସ୍ ୟୁନିଭର୍ସ ନା କିଏ ଆସୁଛନ୍ତି, ଏତେ ସୁନ୍ଦର ରୂପ, କେହି ବାଧା ଦେଉନାହାନ୍ତି। ସମସ୍ତେ ଚିନ୍ତା କରୁଛନ୍ତି ସେ ଯେଉଁ ଆସୁଛନ୍ତି ପୁତନା, ଗୋଟେ କମଳ ଗୋଟେ ପଦ୍ମକୁ ହଲେଇ ହଲେଇକି ଆସୁଛନ୍ତି, ସେ ଲୀଳା କରିକି ଆସୁଛନ୍ତି, ସମସ୍ତେ ଭାବୁଛନ୍ତି ସ୍ୱୟଂ ସାକ୍ଷାତ ଲକ୍ଷ୍ମୀ ଆସିଲେ, କୃଷ୍ଣଙ୍କର ଭଗବାନଙ୍କର ନାରାୟଣଙ୍କର ଦର୍ଶନରେ ଆସୁଛନ୍ତି, ବା ଆମର ଲାଲାକୁ ଆଶୀର୍ବାଦ ଦେବା ପାଇଁ ଆସୁଛନ୍ତି। ଏଭଳି ଭାବରେ ଚିନ୍ତା କରୁଛନ୍ତି, କିଏ କ'ଣ ଚିନ୍ତା କରୁଛି, ସବୁ ସମସ୍ତଙ୍କ ଚିନ୍ତା ଗୋଟାଏ ନୁହଁ। ବ୍ରଜବାସୀମାନେ ବହୁତ ପ୍ରକାର ବ୍ରଜବାସୀମାନେ ଅଛନ୍ତି, କାହାର କେଉଁ ଭାବ ରହିଛି, କିଏ ଶାନ୍ତ ଭାବରେ, କିଏ ଦାସୀ ଭାବରେ, କିଏ ସଖ୍ୟ ଭାବରେ, କିଏ ବାତ୍ସଲ୍ୟ ଭାବରେ, କିଏ ମାଧୁର୍ଯ୍ୟ ଭାବରେ ଭଗବାନ ସହିତ ସଂଯୁକ୍ତ ହୋଇଛନ୍ତି, କିଏ କେତେ ପ୍ରକାର ଚିନ୍ତା କରୁଛନ୍ତି, କିନ୍ତୁ କେହି ବାଧା ଦେଉନାହାନ୍ତି। ପୁତନା ଯେତେବେଳେ ଆସିଲା, ମହୁଜଶ ବହୁତ ଶକ୍ତିଶାଳୀ, ଛଅ କୋଶର ସେ ଥିଲା, ତା'ର ଆକାର ଥିଲା 12 ମାଇଲ 18 କିଲୋମିଟର, ଏଠୁ ସମ୍ବଲପୁର ଅଧିକ ହୋଇଯିବ, ଏତେ ବିରାଟ ବଡ଼ ରୂପ ଥିଲା ତା'ର। କିନ୍ତୁ ବହୁତ ସୁନ୍ଦରୀ ଅପ୍ସରା ଭଳିଆ ଆସିଥିଲା ସେ, ଏବଂ ପି ଭଗବାନ କୃଷ୍ଣ କ'ଣ କରିଥିଲେ ସେ ସେମାନେ ନା ଆଖିକି ବୁଝିକି ରହିଥିଲେ, ଆଖିକି କାହିଁକି ବୁଝିଲେ, ବହୁତ ଆଚାର୍ଯ୍ୟମାନେ ବହୁତ ଭାଷ ଦେଇଛନ୍ତି, ବହୁତ ଭାବ ବ୍ୟକ୍ତ କରିଛନ୍ତି କ'ଣ ପାଇଁ କୃଷ୍ଣ ଆଖିକି ବୁଝିଥିଲେ। ଏବଂ ପିତ ସ୍ତନସ ପ୍ରାଣୀ, ତା'ର ଯେଉଁ ସ୍ତନକୁ ପାନ କଲେ, ଯେତେବେଳେ ଆସି ପହଞ୍ଚିଗଲେ ପୁତନା, କେହି ବାଧା ଦେଉନାହାନ୍ତି, ଯାଇକି ଆସି ପହଞ୍ଚିଗଲେ ସିଧାସଳଖ ଆସି ଭଗବାନଙ୍କ ବ୍ୟବସ୍ଥା, କାରଣ ସେ ଆସିଥିଲା ଯେତେ କଂସ ଯେତେବେଳେ ଏସବୁ ଲୀଳା ତ ଆପଣ ଜାଣିଛନ୍ତି, ତାକୁ କହିଲେ ବହୁତ ସମୟ ଲାଗିବ, ସେଥିପାଇଁ ମୁଁ କହିବି ନାହିଁ ବେଶୀ, ନହେଲେ ପୁରା ଅଧା ଚାଲିଯିବ, ଗୋଟିଏ ଶ୍ଳୋକରେ ଆଜିର କଥା ସମାପ୍ତ ହୋଇଯିବ। ତେଣୁ ଯାହାବି ହେଉ, କଂସ ଯେତେବେଳେ ଜାଣିଲା ଯେ ପ୍ରକୃତରେ ତା'ର ଦେବକୀଙ୍କର ଅଷ୍ଟମ ଗର୍ଭ ଆଉ ଗୋଟେ ଜନ୍ମ ନେଇଛନ୍ତି, ଦୁର୍ଗାଦେବୀ ସେଇଟା କହିଦେଇଗଲେ, ସେ ଦୁର୍ଗାଦେବୀଙ୍କୁ ହତ୍ୟା କରିବା ପାଇଁ ବସିଥିଲା, ସେ ଭାବିଲା ଦେବକୀଙ୍କର ଇଏ ଅଷ୍ଟମ ସନ୍ତାନ କନ୍ୟା ହୋଇଛି, ଏଭଳି ବହୁତ କଥା ଅଛି। କିନ୍ତୁ ସେଥିପାଇଁ ତାଙ୍କର ଇଷ୍ଟଗୋଷ୍ଠୀ ହେଲା ଗୋଟେ, ତେଣୁ ପୁତନା ଆସିଲା, ସେ ମନ୍ତ୍ରୀମାନେ ତାଙ୍କୁ ଦେଲେ ମନ୍ତ୍ରଣା ଦେଲେ 10 ଦିନରୁ କମ୍ ବା ଉର୍ଦ୍ଧ୍ୱ ଯେତେ ଶିଶୁ ଅଛନ୍ତି ସମସ୍ତଙ୍କୁ ହତ୍ୟା କରିବା। ତେଣୁ ଇଏ ଯେଉଁ ଆସିଲେ ପୁତନା ଯେଉଁ ଆସିଲା, ପ୍ରଥମେ ବ୍ରଜବାସୀକୁ ବ୍ରଜପାଖକୁ ଆସିନି, ସେ ମଥୁରାରୁ ଆରମ୍ଭ କରିଛନ୍ତି, ପିଲାମାନଙ୍କୁ ହତ୍ୟା କରିବା ଆରମ୍ଭ କରିଛନ୍ତି, ସେ ପିଲାମାନେ ଅସୁର ପିଲା। ମୁଁ ସେଇଟା ଚିନ୍ତା କରୁଥିଲି ଆଗରୁ ଯେ ଭଗବାନ ଆସିଲେ, ଭଗବାନ ଲୀଳାରେ ଯେଉଁମାନେ ଆସିଲେ ସେମାନେ କେମିତି ପୁତନା ହତ୍ୟା କଲା ତାଙ୍କୁ, ସେମାନେ ପ୍ରକୃତର ଭକ୍ତ ନୁହନ୍ତି ସେମାନେ, ଏ କଥାଟି ମାନେ ସୁଖଦେବ ସେ ମୋତେ କହିବେ। ପରୀକ୍ଷିତ ମାର ଯେତେବେଳେ ଶୁଣୁଛନ୍ତି ଏ କଥା, ସେତେବେଳେ ଭୟ କରିଗଲେଣି, ପୁତନା ଆସିଲା ଶୁଣିକରି ସେ ଭୟ କରିଗଲେଣି। ସେ ଗୋଟେ ଶ୍ଳୋକ ଅଛନ୍ତି, ଯେଉଁଠି ଭଗବାନଙ୍କର ନାମ ଅଛି ସେଠି କୌଣସି ଭୟ ନାହିଁ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ, ଆଉ ଯେଉଁଠି ସ୍ୱୟଂ ଭଗବାନ ଅଛନ୍ତି ସେଠି କ'ଣ କହିବା। ଏ ଶ୍ଳୋକଟି କହିଛନ୍ତି ପରୀକ୍ଷିତ ମହାରାଜକୁ ସୁଖଦେବ, କାରଣ ପରୀକ୍ଷିତ ମହାରାଜ ଭୟ କରିଗଲେଣି, ପୁତନା ଆସିଲାଣି କ'ଣ କରିବା, ଆମ କୃଷ୍ଣଙ୍କର ଅନିଷ୍ଟ କରିବ। ତେଣୁ ଏଇଭଳି ଭାବରେ ଯେତେବେଳେ ସେ ପହଞ୍ଚିଗଲା, ଭଗବାନ ଛୋଟ ପିଲା ହେଇକରି ମଧ୍ୟ ସେ ସେହି ସମୟରେ ମଧ୍ୟ ବିନା ଆଶା ଚତୁଷ୍କୃତ ପୁତନା ଦ୍ୱାରା ସବୁ ସେମାନଙ୍କୁ ହତ୍ୟା କରିଛନ୍ତି, ସେମାନେ ସବୁ ଅସୁର ପିଲାମାନେ, ଅସୁର ସନ୍ତାନ, ସେମାନେ ସବୁ ଭକ୍ତଙ୍କର ସନ୍ତାନ ନଥିଲେ, ମଥୁରା ଇତ୍ୟାଦି ସେସବୁ ହତ୍ୟା କରି ବର୍ତ୍ତମାନ ଆସିଲା। ଗୋପକୁ ଯେତେବେଳେ ବ୍ରଜକୁ ଯେତେବେଳେ ପ୍ରବେଶ କଲେ, ସେ ସିଧାସଳଖ ଆଉ କାହା ପାଖକୁ ଯାଇନି, ସିଏ ଆଉ କେଉଁ ପିଲାକୁ ମାରିଦେଇଥାନ୍ତା ନା, ଭଗବାନଙ୍କ ବ୍ୟବସ୍ଥାରେ ସେ ସିଧା ଆସିଲା, ଭଗବାନ ପାଖରେ ଆସି ପହଞ୍ଚିଗଲା, ଭଗବାନ ଆଖି ବୁଝି ରହିଥିଲେ, ମିଳିତା କ୍ଷଣ ସେ ଚକ୍ଷୁ ଖୋଲିଲେ ନାହିଁ, କାହିଁକି ଖୋଲିଲେ ନାହିଁ, ବିଭିନ୍ନ ଆଚାର୍ଯ୍ୟମାନେ ବିଭିନ୍ନ ଟୀକା ଦେଇଛନ୍ତି, ତଥାପି ମୁଁ କିଛି ଲେଖିଛି, ସେଇଟା ବର୍ଣ୍ଣନା କରିବା, ଆମେ ଲେଖିବାଟା ସଫଳ ହେବ। ବିଶ୍ୱନାଥ ଚକ୍ରବର୍ତ୍ତୀଙ୍କୁ 5ଟି କାରଣ ଦେଇଛନ୍ତି, ଆଉ ଅନ୍ୟମାନେ ଟୀକାକାରମାନେ ବହୁତ କାରଣ ଦେଇଛନ୍ତି। ଗୋଟିଏ କାରଣ ହେଉଛି ନିଜା ଅତ୍ୟନ୍ତ ବାଳତ୍ୱ ଭୀରୁତ୍ୱ ଜ୍ଞାପନାୟ ବାଳ ମାଧୁର୍ଯ୍ୟ, ଛୋଟ ପିଲା ଭୀଷଣ ରୂପ ଦେଖିଲେ ଭୟ କରିଯିବ, ସେଥିପାଇଁ ଆଖି ବୁଝି ଦେଇଛନ୍ତି, ବାଳ ମାଧୁର୍ଯ୍ୟ ଦେଖାଉଛନ୍ତି, ଗୋଟିଏ କାରଣ। ଦ୍ୱିତୀୟ କାରଣ ହେଉଛି ତାଦୃଶ ଅମଙ୍ଗଳ ଦର୍ଶନ ଭାବାୟ, ଇଏ ଅମଙ୍ଗଳ କରିବା ପାଇଁ ଆସିଛନ୍ତି, ଭଗବାନ ସମସ୍ତଙ୍କର ମଙ୍ଗଳ କରିବେ, ସେ ଯଦିଓ ଅମଙ୍ଗଳ କରିବା ପାଇଁ ଆସିଛନ୍ତି ଭଗବାନ, ତଥାପି ତା'ର ମଙ୍ଗଳ କରିବେ। କିନ୍ତୁ ଏ ଅମଙ୍ଗଳ ବ୍ୟକ୍ତିକୁ କାହିଁକି ଦେଖିବା ବୋଲି ସେଥିପାଇଁ ଭଗବାନ ଆଖି ବୁଝିଦେଲେ। ତୃତୀୟର କାରଣ ହେଉଛି ସ୍ୱଦୃଷ୍ଟି ସ୍ୱାଭାବିକ ତଦ୍ବିଧା ତଦ୍ବିଧା ଦର୍ଶନ ଭାବାୟ। ଭଗବାନ ଯଦି ଦେଖିଦେବେ ସେ ତାର ଗୁପ୍ତ ରଖିପାରିବ ନାହିଁ ତା ରୂପକୁ, ଯେଉଁ ମାୟା ରୂପ ଧାରଣ କରି ଆସିଲେ ଭଗବାନ ଆଗରେ ମାୟା କ'ଣ ରହିପାରିବ କି? କୃଷ୍ଣ ସୂର୍ଯ୍ୟ ସମ ମାୟା ହେ ଅନ୍ଧକାର, ଯାହା କୃଷ୍ଣ ତାହା ନାହିଁ ମାୟାର ଅଧିକାର, ସେଠି ମାୟା ରହିପାରିବ ନାହିଁ, ତାର ଅସଲ ରୂପ ପ୍ରକଟ ହୋଇଯିବ। ତେଣୁ ମା' ମାନେ ଯଶୋଦା ଏବଂ ରୋହିଣୀ ଏମାନେ ସବୁ ଭୟ କରିଯିବେ, ତେଣୁ ଭଗବାନ ଆଖି ବୁଝିକି ରହିଲେ। ଚତୁର୍ଥ କାରଣ ହେଉଛି ମାତୃଭାବ ଦର୍ଶିକାୟା ତସ୍ୟା ସ୍ୱକର୍ତ୍ତୃକ ବଧେ ଲଜ୍ଜାନୁପତ୍ତି। ସେ ଯଦିଓ ହତ୍ୟା କରିବା ପାଇଁ ଆସିଛି କିନ୍ତୁ ମାତୃଭାବରେ ଆସିଛି। ଶ୍ରୀଧର ସ୍ୱାମୀ ତାଙ୍କର ଭାଷାରେ କହିଛନ୍ତି ଭକ୍ତ ବେଶ ମାତ୍ରେଣ ସଦ୍ଗତି ଦତ୍ତବାନ ଇତ୍ୟର୍ଥ। କେବଳ ଭକ୍ତ ବେଶ ଧାରଣ କରିଥିଲେ ତାକୁ ସଦ୍ଗତି ପ୍ରଦାନ କଲେ। ଆମେ ତ ଖାଲି ଭକ୍ତ ବେଶ ଧାରଣ କରିନାହିଁ, ଆମେ ଭକ୍ତ କାର୍ଯ୍ୟ କରୁଛେ, ଭଗବାନ ସେବା କରୁଛେ, ଫୁଲ ଗୁଞ୍ଚୁଛେ, ଅର୍ଚ୍ଚନା କରୁଛେ, ଭଗବାନ କଥା କହୁଛେ, ଭଗବାନ କଥା ଶ୍ରବଣ କରୁଛେ, ଭଗବାନ ପାଇଁ ଭୋଗ ଲଗାଉଛେ, ସବୁ କାର୍ଯ୍ୟ କରୁଛେ, ଆମ କଥା କ'ଣ କହିବା। ଭକ୍ତ ବେଶ ମାତ୍ରେଣ କେବଳ ସେ ବେଶ ଧାରଣ କରିଥିଲା, ତା ଦେହରେ ଭଗବାନ ତାକୁ ସଦ୍ଗତି ପ୍ରଦାନ କଲେ। ତେଣୁ କମ୍ ବା ଦୟାଳୁ ଶରଣ ବଜେମ ଉଦ୍ଧବ କହିଲେ କାହାକୁ, ବିଦ୍ରୋହକୁ, ତୃତୀୟ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟ 23 ଶ୍ଳୋକରେ ଏଇଟା କୁହାଯାଇଛି। ତେଣୁ ମାତୃଭାବ ଆସିଛି, ଭଗବାନ କେମିତି ତାକୁ ହତ୍ୟା କରିବେ, ଆଖି ଦେଖିବେ କେମିତି ସେଇଟାକୁ, ଲଜ୍ଜା, ଭଗବାନ ଲଜ୍ଜା ଲାଗୁ ସବୁ ଆଖି ବୁଝି ଦେଇଛନ୍ତି। ପଞ୍ଚମ କାରଣ ସେ କହୁଛନ୍ତି ତନ୍ ମାରଣେ ମାରଣ ବୈକଲ୍ୟ ଦର୍ଶନ ଭାବାୟ। ମାରିଲା ବେଳେ ସେ ଯେଉଁ ଭୟ କରିବ, ଭୟ ବିକଳ ହେବ, ଛାଡ଼ିଦିଅ ଛାଡ଼ିଦିଅ ଏଭଳି ରଡ଼ି ଛାଡ଼ିବ, ଏଭଳି ରଡ଼ି ଛାଡ଼ିବ ଯେଉଁ ଶୁଣିକରି ସମସ୍ତେ ଭାବିଲେ ବଜ୍ର ପଡ଼ିଲା ଭଳି ଭାବିବେ, ସମସ୍ତେ କ'ଣ ସମସ୍ତେ ମୂର୍ଚ୍ଛା ହୋଇଯିବେ, ରଡ଼ି ଛାଡ଼ିବ ଯେତେବେଳେ। ଏ ଯେଉଁ ଷଷ୍ଠ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଆଉ ଗାଁ ଆପଣମାନେ ମନେ ଥିବ କି ନାହିଁ, ଆମେ ଆଉ ଥରେ ବର୍ଣ୍ଣନା ପକାଇଦେଲେ। ତେଣୁ ଏହିଭଳି ଭାବରେ ବହୁତ ଆଚାର୍ଯ୍ୟମାନେ ବହୁତ କଥା କହିଛନ୍ତି, କାହିଁକି ସେ ଆଖି ବୁଝିକି ରହିଲେ। ପିତ ସ୍ତନ, ତାର ଯେଉଁ ସ୍ତନପାନ କଲେ, ଭଗବାନ ତାର ସ୍ତନପାନ କରିନାହାନ୍ତି, ସ୍ତନ କାହିଁ ପାନ କରିବେ, ବିଷ କାହିଁକି ପାନ କରିବେ। ଆଚାର୍ଯ୍ୟ ହରିଶ୍ରୀ କହୁଛନ୍ତି, ହରିଶ୍ରୀ କହୁଛନ୍ତି ଭଗବାନ ଯେଉଁ ଚକ୍ଷୁ ବୁଝିଦେଲେ, କହିଲେ ମୁଁ ଆସିଲି ଏଠିକି କ୍ଷୀର ପାନ କରିବା ପାଇଁ, ବ୍ରହ୍ମା କହିବେ ସେଇଟା, ଆପଣ ଏଭଳି ବ୍ରଜବାସୀମାନଙ୍କ ପାଖରେ ରହିକି ନିଜକୁ ବିସ୍ତାର କରି ଏଭଳି ମାଆମାନଙ୍କର କ୍ଷୀର ପାନ କରିଛନ୍ତି, ଗାଭୀମାନଙ୍କ କ୍ଷୀର ପାନ କରିଛନ୍ତି, ଏପର୍ଯ୍ୟନ୍ତ ମଧ୍ୟ ଆପଣ ତୃପ୍ତ ହୋଇପାରୁନାହାନ୍ତି, ଏଭଳି ଭାବରେ କଥା କହିବେ। ଭଗବାନ ଚିନ୍ତା କରୁଛନ୍ତି ମୁଁ କ୍ଷୀରପାନ କରିବା ପାଇଁ ଆସିଲି ଗୋକୁଳକୁ, ଆସିଲି ନହେଲେ ମଥୁରାରେ ରହିଥାନ୍ତି ସେଠି, ମୁଁ ଏଠିକି ଆସିଲି କିନ୍ତୁ ମୋତେ ବିଷପାନ ଦେଉଛି ଆଣିକିରି ଇଏ ପୁତନା, ଏ ପୁତନା କିଏ, ଇଏ ଥିଲେ ସେଇ ବଳିଙ୍କର କନ୍ୟା ରତ୍ନାବଳୀ, ଇଏ ଥିଲେ ରତ୍ନାବଳୀ। ଯେତେବେଳେ ଭଗବାନ ଆସିଥିଲେ ବାମନ ରୂପରେ, ବଳି ମହାରାଜ ପକ୍ଷ ଆସିଥିଲେ, ସେ ରୂପ ଦେଖିକିରି ବାମନଙ୍କ ରୂପ ଦେଖିକି କହିଲେ କେତେ ସୁନ୍ଦର ରୂପ, ମୋର ଏଇଭଳିଆ ଗୋଟେ ପୁଅଟେ ହୁଅନ୍ତା କି, ଚିନ୍ତା କରିଦେଲେ ଭଗବାନ, ସେ ତଥାସ୍ତ କରିଦେଲେ। ପୁଣି ଯେତେବେଳେ ଭଗବାନ ବାମନଦେବ ବିରାଟ ରୂପ ଧାରଣ କଲେ, ସାଙ୍ଗେ ସାଙ୍ଗେ ଚିନ୍ତା କଲା ଏଭଳି ଯଦି ମୋର ପୁତ୍ର ଥାନ୍ତା ମୁଁ ତ ହତ୍ୟା କରିଥାନ୍ତି, କି ଭଗବାନ ତଥାସ୍ତ କରିଦେଲେ। ଭଗବାନ ଅସମ୍ଭବକୁ ସମ୍ଭବ କରିପାରେ, ଦୁଇ ପ୍ରକାର ଲୀଳାକୁ ଭଗବାନ ସମ୍ଭବ କରିଦେଲେ, ଗୋଟିଏ ଲୀଳାରେ ଇଏ ମାତୃ ରୂପରେ ଆସିଥିଲା କିନ୍ତୁ ହତ୍ୟା କରିବା ପାଇଁ ଆସିଥିଲା, କେହି ମା' ତାର ସନ୍ତାନକୁ ହତ୍ୟା କରିବାକୁ ଚାହୁଁନି। ଆଜିକାଲି ଅବଶ୍ୟ ଅଲଗା ହୋଇଯାଇଛି ନିୟମ, କଳିକାଳରେ ଅଲଗା, ଗର୍ଭରେ ହତ୍ୟା କରୁଛନ୍ତି ପିତୃ ପିଲାମାନଙ୍କୁ, ଭ୍ରୂଣ ହତ୍ୟା ହେଉଛି। ଯାହା ବି ହଉ, ଏହିଭଳି ଭାବରେ ଏ ବଳିକନ୍ୟା, ଏ ଯେଉଁ ଭଗବାନ ଏଇ ଲୀଳାଟି କରିଥିଲେ, ଭକ୍ତିମନୋବ ଠାକୁର ସବୁ ଲୀଳାର ତତ୍ତ୍ୱକୁ କହିଛନ୍ତି। ଏ ଯେଉଁ ଲୀଳା ସବୁ ରହିଛି ଦଶମ ସ୍କନ୍ଧରେ, ତାର ତତ୍ତ୍ୱକୁ ଯଦି ଆମେ ନ ଜାଣିବା ତାହେଲେ ଆମର ପତନ ହୋଇଯିବ। ଭକ୍ତିମନୋବ ଠାକୁର ତାର ତତ୍ତ୍ୱ କହିଛନ୍ତି କ'ଣ, ଏଇଟା ନା ଇଏ ଯେଉଁ କାଳିଅ, ଏ ଯେଉଁ କ'ଣ ଇଏ ହେଲା ପୁତନା, ଏ ଯେଉଁ ଲୀଳାଟି ହେଲା, ଇଏ ଆର ଅର୍ଥ ହେଉଛି ପରଫଙ୍କ୍ଟରୀ ଗୁରୁ, ଏ ପ୍ରକୃତ ଗୁରୁ ନୁହଁ, ଏ ଅସଦ୍ଗୁରୁ, ଜଣେ ଅସଦ୍ଗୁରୁର ଲୀଳା ଏଇଟା ହେଲା। ଯେଉଁମାନେ ଅସଦ୍ଗୁରୁ ସେହିଭଳି ଭାବରେ ଏଇ ଭଗବାନଙ୍କ ଲୀଳା ମାଧ୍ୟମରେ ତାଙ୍କର ଏଇ ଅସଦ୍ଗୁରୁ ଭାବନାଟା ନଷ୍ଟ ହେବ। ଭଗବାନ ଯେଉଁଭଳି ଭାବରେ ହତ୍ୟା କଲେ, ତାକୁ ହତ୍ୟା କରିନାହାନ୍ତି, ତାଙ୍କୁ ମା' ସ୍ଥାନ ଦେଇଛନ୍ତି, ଲେବେ ଗତିଂ ଧାତୃ ଚିତାଂ ତତୋନ୍ୟଂ, ଉଦ୍ଧବ କଥା କହିଛନ୍ତି। ତାଙ୍କ ମା' ଯଶୋଦାଙ୍କୁ ଯେଉଁ ସ୍ଥାନ ଦେଇଥିଲେ, ତାଙ୍କର ଦୁଇ ଜଣ ଧାତ୍ରୀ ଥିଲେ ଅମ୍ବିକା ଏବଂ କେଳିମ୍ବା, ସେଇ ଦୁଇ ଜଣଙ୍କୁ ଯେଉଁ ସ୍ଥାନ ଦେଇଛନ୍ତି ସେହି ସ୍ଥାନ ଦେଲେ ବକିକୁ, ପୁତନାକୁ। ଆଉ କମ୍ ବାଦ ଏ ଶ୍ଳୋକ ଶୁଣି ସୁଖଦେବ ଗୋସ୍ୱାମୀ ଯେଉଁ ଧ୍ୟାନ କରୁଥିଲେ, ଧ୍ୟାନକୁ ଛାଡ଼ିକିରି ଧିକ୍କାର କରେ ନିଜକୁ, ଧିକ୍କାର କରି ଆସି ଭାଗବତ ଶ୍ରବଣ କଲେ ପିତାଙ୍କ ପାଖରେ। ଏ ଶ୍ଳୋକର ଏ ବହୁତ କଥା ରହିଛି, ତା ଏ ଶ୍ଳୋକରେ ତାତ୍ପର୍ଯ୍ୟ ସବୁ ରହିଛି। ତେଣୁ ଆଜି ସେତେବେଳେ ପିଲା ସବୁ ଭାଗବତ ବ୍ରଜବାସୀମାନେ ନନ୍ଦ ମହାରାଜ ଚାଲି ଯାଇଥିଲେ କର ଦେବା ପାଇଁ, ଯେତେବେଳେ ଆସିକି ଦେଖିଲେ ଆକୁ ସବୁ କାଟି କାଟିକିରି ଜଳଉଛନ୍ତି, ବିଭିନ୍ନ ଜୁଇ ସବୁ କରିଛନ୍ତି, ଏବଂ ସେଇ ସେ ଯେଉଁ ଜୁଇରୁ ସେ ଯେଉଁ ନିଆଁରୁ ଶବଦାହ ହେଉଛି, ସେ ଶବଦାହରୁ ଏଭଳି ସୁବାସ ଆସୁଛି, ଅଗୁରୁ ବାସ ଭଳିଆ ଲାଗୁଛି। କିଏ କହୁଛନ୍ତି ସୁତଳରେ ଯେଉଁ ରହିଛନ୍ତି ବଳି ମହାରାଜ, ସେ ସୁଗନ୍ଧି ଏଇ ଅଗୁରୁ ଜାଣିଛନ୍ତି ଆମ ପାଖକୁ ଆସୁଛି ଆଜି। କିଏ କହୁଛନ୍ତି ଇନ୍ଦ୍ର ସ୍ୱର୍ଗରେ ଭଗବାନ ବାମନଦେବ ପୂଜା କରନ୍ତି, ବହୁତ ସୁନ୍ଦର ଭାବରେ ପୂଜା କରନ୍ତି, ସିଏ ଅଗୁରୁ ଲଗେଇଛନ୍ତି, ସେଠୁ ଆସୁଛି ଅଗୁରୁ ବାସ, ଏଇଭଳି ଭାବରେ ଚିନ୍ତା କରୁଛନ୍ତି। ଆସି ଦେଖିଲା ବେଳକୁ ଏ ପୁତନା ଏଇଭଳି ଭାବରେ ଲୀଳାଟି ହେଇଛି। ତେଣୁ ସେତେବେଳେ ସେମାନେ ଭାବୁଥିଲେ, ବ୍ରଜବାସୀମାନେ ଭାବୁଥିଲେ ଇଏ ଛୋଟ ପିଲା ବ୍ରାହ୍ମଣମାନଙ୍କ ଆଶୀର୍ବାଦ ରକ୍ଷା ପାଇଗଲା, ବା ନାରାୟଣଙ୍କ କୃପାରୁ ରକ୍ଷା ପାଇଗଲା, ଏଇଭଳି ଭାବରେ ଚିନ୍ତା କରୁଥିଲେ। କିନ୍ତୁ ବର୍ତ୍ତମାନ ତାଙ୍କ ଚିନ୍ତା ବଦଳିଗଲା, କହିଲେ ଏଇ ଯେଉଁ କହିବାର ଉଦ୍ଦେଶ୍ୟ ହେଉଛି ଇଏ ଆଉ କେହି କରିନାହାନ୍ତି, ଏଇ ହିଁ ନିଜେ କରିଥିଲେ ସବୁ, ତୋ କେନ ଏଇ ଛୋଟ ପିଲାବେଳେ ଏଇ ହିଁ ହତ୍ୟା କରିଥିଲେ। ତୋ କେନ ମିଳିତାକ୍ଷଣ ପୁତନାୟ ମୋ ଦୋଷା ପୀତସ୍ତନ ସହ ପ୍ରାଣୀ କାଳ ନେବ ବୟସ୍ତନୁ, ସେ ଏଇ ପିଲା ହିଁ, ସେଇ କୃଷ୍ଣ ଯେତେବେଳେ ଛୋଟ ପିଲା ଥିଲେ ତାର ପ୍ରାଣ ନେଇଥିଲେ, ଆଉ କେହି ନେଇନାହାନ୍ତି। କାଳ ନେବ ବୟସ୍ତନୁ, ଯେଭଳି ଭାବରେ କାଳ ଆମର ସମସ୍ତଙ୍କ ବୟସ ନେଇଯାଉଛି, ଆମର ତନୁ ବା ଶରୀରକୁ ଆମର କାଳ ହରଣ କରିନେଉଛି, ଜନ୍ମରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ କାଳ ଆମକୁ ହରଣ କରିନେଇ ମୃତ୍ୟୁ ସମୟ ମୃତ୍ୟୁରେ ପକାଇ ଦେଉଛି। ଆମର କାଳ କାଳ ରୂପେ ଭଗବାନ ମୃତ୍ୟୁ ରୂପରେ ଆସି ପହଞ୍ଚନ୍ତି, ଯେଉଁମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ ତାଙ୍କୁ ଭଗବାନ କାଳ ରୂପରେ ମୃତ୍ୟୁ ରୂପରେ ତାଙ୍କର ବୟସ ତାଙ୍କର ଜୀବନକୁ ହରଣ କରିନିଅନ୍ତି ଭଗବାନ। ସେଇଭଳି ଭାବରେ ଏମାନେ କହୁଛନ୍ତି ଏହି କାଳ ରୂପରେ ତାକୁ ହରଣ କରିଛନ୍ତି, ଆଉ କିଏ କରିନାହାନ୍ତି, ଏହି କରିଛନ୍ତି। ସେତେବେଳେ ଭାବୁଥିଲେ ଅଲଗା, ବର୍ତ୍ତମାନ ଚେଞ୍ଜ ହେଇଗଲା, ଭାବନା ଚେଞ୍ଜ ହେଇଗଲା, ସବୁ ଯାହା ସବୁ ଲୀଳା କରିଛନ୍ତି। ପଞ୍ଚମ ଶ୍ଳୋକରେ କହୁଛନ୍ତି ଯେ ହିନ୍ୱନ୍ତୋଧ ଶୟନସ୍ୟ ମାସସ୍ୟ ଚରଣାବୁଧକ ଅନୁପତ ବିପର୍ଯ୍ୟସ୍ତଂ ରୁଦତ ପ୍ରପଦାହତଂ। ଇଏ ତିନି ମାସ ଲୀଳା, ସେ ଛଅ ଦିନ ଲୀଳା, ବର୍ତ୍ତମାନ ତିନି ମାସ ଲୀଳାକୁ ସ୍ମରଣ କରୁଛନ୍ତି। ଅସୁରମାନଙ୍କୁ ହତ୍ୟା କରିଛନ୍ତି, ଏଇଭଳି ଭାବରେ ଗୋଟିଏ ଗୋଟିଏ ଲୀଳା କରିଛନ୍ତି ଭଗବାନ। ହିନ୍ୱନ୍ତୋଧ ଶୟନସ୍ୟ, ଏ ଯେଉଁ ଶକଟର ତଳେ ଭଗବାନ ତିନି ମାସରେ ଯେତେବେଳେ ହେଇଗଲେ, ଏ ସପ୍ତମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଦଶମ ସ୍କନ୍ଧ ସପ୍ତମ ଅଧ୍ୟାୟରେ, ତିନି ମାସରେ ଯେତେବେଳେ ତ୍ରୈମାସିକ ଏଇ କଡ଼ରେ ଉଠେଇଲେ ଭଗବାନ, ଏଭଳି ଶକ୍ତିହୀନ ଦେଖାଉଥିଲେ, ତାଙ୍କର ଶକ୍ତି ନାହିଁ, ତିନି ମାସ ସମୟ ହେଇଗଲା, ନଅଟା ବାଜିଗଲା, ତ୍ରୈମାସିକ ଶକଟା ତିନି ମାସରେ ଲୀଳାଟି କରିଥିଲେ, କଡ଼ଟି ଉଠେଇଥିଲେ ଭଗବାନ। ଏବେ ବର୍ତ୍ତମାନ ମଧ୍ୟ ଯେଉଁ ଚାଲିଛି ଚାରି ମାସ ଚତୁର୍ମାସ ଭଗବାନ ଶୟନ କରିଛନ୍ତି, ସେତେବେଳେ ଛୋଟ ପିଲାବେଳେ ଶୟନ କରିଥିଲେ, ବର୍ତ୍ତମାନ ମଧ୍ୟ ଶୟନ କରିଛନ୍ତି। ରଥଯାତ୍ରା ପରେ ଯେଉଁ ଏକାଦଶୀ ହେଲା, ଭଗବାନ ଶୟନ କଲେ, ଶୟନ ଏକାଦଶୀ ଏଇଟା, ଏବେ ଯେଉଁ ଦୁଇ ଦିନ ତଳେ ଗଲା ଯେଉଁ ଏକାଦଶୀ, ଭଗବାନ ସେଠି ପାର୍ସଲ ଉଠେଇଲେ, ତିନି ମାସରେ ପାର୍ସଲ ଉଠେଇଥିଲେ, ତିନି ମାସରେ ଏଇଠି ଦୁଇ ମାସରେ ପାର୍ସଲ ଉଠାଉଛନ୍ତି, ପାର୍ଶ୍ୱବର୍ଦ୍ଧନ ଏକାଦଶୀ ବା ଦ୍ୱାଦଶୀ ବୋଲି କୁହାଯାଏ। ତେଣୁ ଏଇଭଳି ଭାବରେ ଯଶୋଦା ମା ଗୋଟେ ଫିଷ୍ଟ କରିଥିଲେ, ଫିଷ୍ଟ ଆରେଞ୍ଜ କରିଥିଲେ, ସମସ୍ତ ବ୍ରଜବାସୀମାନଙ୍କୁ ଆସିଥିଲେ। ତେଣୁ ଭଗବାନ ଯେତେବେଳେ ଶୟନ କରିଥିଲେ, ଏ ଲୀଳାଟି ବହୁତ ବିସ୍ତାର ଭାବରେ ରହିଛି, ଆମେ ବିସ୍ତାର ଭାବରେ କହିବା ନାହିଁ, କାରଣ ଆଜି ପର୍ଯ୍ୟନ୍ତ ଷଷ୍ଠ ଅଧ୍ୟାୟରୁ ଏପର୍ଯ୍ୟନ୍ତ ଯେଉଁ କଥା ଚାଲିଛି ସେ କଥା ସବୁ ରହିଛି, ଏଠି ସଂକ୍ଷେପରେ ବର୍ଣ୍ଣନା କରାଯାଇଛି। ତେଣୁ ଏଇସବୁ ଭଗବାନ ଯେତେବେଳେ ରହିସାରିଛନ୍ତି, ଅନ୍ୟ ପିଲାମାନେ ଜଗିକି ରହିଛନ୍ତି, ମା କହିଲେ ବା ବ୍ୟସ୍ତ ହେଲେ ଘର ଭିତରେ ଆଉ ଜାଗା ନାହିଁ, ଘର ଭିତରେ ଅଗଣା ନୁହଁ, ବାହାର ଅଗଣାରେ ଭଗବାନଙ୍କୁ ଶୁଆଇଛନ୍ତି, କୃଷ୍ଣଙ୍କୁ ଶୁଆଇଛନ୍ତି, ଗୋଟେ ଶଗଡ଼, ବିରାଟ ଶଗଡ଼, ସାଧାରଣ ଶଗଡ଼ ନୁହଁ, ବିରାଟ ଶଗଡ଼ ତଳେ ରଖିଛନ୍ତି, ଶୁଆଇ ଦେଇଛନ୍ତି। ହିନ୍ୱନ୍ତୋ ଅଧ ଶୟନସ୍ୟ, ତାକୁ ଶୁଆଇ ଦେଇଛନ୍ତି ଛୋଟ ପିଲା, କାରଣ ସେଠି ବହୁତ କାର୍ଯ୍ୟ ଚାଲିଛି, ବାଦ୍ୟ ବାଜୁଛି, ଗାନ ହେଉଛି, ନୃତ୍ୟ ହେଉଛି, ମହୋତ୍ସବ ମନାହେଉଛି, ତିନି ମାସ ହେଇଗଲା, ଶକ୍ତି ଅଛି, ସେଥିପାଇଁ କଡ଼ ନେଉଟେଇଲା, ନହେଲେ ସେ ଶକ୍ତି ନଥିଲେ କଡ଼ ନେଉଟେଇ ପାରିନଥିଲା, ଏଇଭଳି ଭାବରେ ଚିନ୍ତା କରି ଏଇ ମହୋତ୍ସବ ହେଉଥିଲା। ମାସସ୍ୟ ତିନି ମାସ ଲୀଳା ଏଇଟା, ଚରଣାବୁଧକ ଛୋଟ ଛୋଟ ପାଦ ରହିଥିଲା, ଏଇଟାକୁ ଟିକେ ଉପରକୁ ଟେକି ଦେଇଥିଲେ ଚରଣାବୁଧକ, ଅନୁପଦକ ବିପର୍ଯ୍ୟସ୍ତମ, ଏତେ ବିରାଟ ଶକଟ, ଏଇଟା ଲେଉଟି ଗଲା, ଖାଲି ଲେଉଟି ଗଲା ନାହିଁ, ଏଇଟା ଭଗବାନଙ୍କ ପାଦ ଟିକେ ଟେକିଦେଲେ ସେ ଉପରକୁ ଉଠିଗଲା, ଶଗଡ଼ ବିରାଟ ଉପରକୁ ଉଠିଗଲା, ବହୁତ ଉପରକୁ ଉଠିଗଲା, ସେଇ ଛୋଟ ପାଦରେ ଯେଉଁ
ପାଦଟି ଟେକି ଦେଇଥିଲେ ସେ ଶଗଡ଼ଟା ଏତେ ବିରାଟ ଶଗଡ଼, ତା ଉପରେ ମଧ୍ୟ ଖାଲି ନଥିଲା, ତା ଉପରେ ବହୁତ ସବୁ ଥିଲା, ସବୁ ଘିଅ ଦିଧ ଲହୁଣୀ କରିକି ସବୁ ବହୁତ ଜିନିଷ ସାମାନ ଥିଲା ସେଠି, ଯେଉଁ ସବୁ ସାମାନ ସେତେ ଉଠିଗଲା ଉପରକୁ, ଉପରକୁ ଉଠିକିରି ଓଲଟିକିରି ପଡ଼ିଲା, ବିରାଟ ଶବ୍ଦ ହେଲା, ଏଣେ ଚାଲିଛି ମହୋତ୍ସବ ଚାଲିଛି, ଏଣେ ଏଭଳି ଭାବରେ ଅପଶକୁନ ଆସିଗଲା ବୋଲି ଚିନ୍ତା କଲେ ଯଶୋଦା ମା, ଅନୁ ପତତ ବିପର୍ଯ୍ୟସ୍ତମ ଏଭଳି ଭାବରେ ପଡ଼ିଯାଇଥିଲା, ରୁଦତଃ ପ୍ରପଦା ଅତମ ଏ କ୍ରନ୍ଦନ କରି ଏଭଳି ପ୍ରପଦ ପାଦକୁ ଟିକେ ଟେକି ଦେଇଥିଲେ, ଏ ଶକଟଟି ଏଇଭଳି ଭାବରେ ପଡ଼ିଯାଇଥିଲା। ପ୍ରକୃତରେ ସେଇ ଶକଟ ଯେଉଁ ହରଣ ହେଇଥିଲା ଶକଟାସୁର, ସେ ଶକଟାସୁର ହେଉଛି ହିରଣ୍ୟାକ୍ଷର ପୁତ୍ର ଥିଲେ ଉତ୍କଚ, ସିଏ ବହୁତ ପ୍ରକାର ଡିଷ୍ଟର୍ବାନ୍ସ କରୁଥିଲେ, ବହୁତ ପ୍ରକାର ଗଣ୍ଡଗୋଳ କରୁଥିଲେ, ସେ ଲୋମ ସମୁଦ୍ର ତାଙ୍କୁ ଅଭିଶାପ ଦେଇଥିଲେ, କହିଲେ ତୁମର ଶରୀରହୀନ ହେଇଯାଅ, ସେ ଶରୀର ପ୍ରାପ୍ତହୀନ ଥିଲେ। ତେଣୁ ଆଜି ସିଏ ଏଇ ଶକଟର ଆଶ୍ରୟ ନେଇକରି ସେ ଚାହୁଁଥିଲେ, କଂସ ତାକୁ ପଠାଇଥିଲେ ହତ୍ୟା କରିବା ପାଇଁ କୃଷ୍ଣଙ୍କୁ, କୃଷ୍ଣ ଭାବୁଥିଲେ କଂସ ଏଇ ଉତ୍କଚ ଭାବୁଥିଲା ଏଇଭଳି ଭାବରେ କୃଷ୍ଣଙ୍କୁ ହତ୍ୟା କରିବ, କିନ୍ତୁ ଭଗବାନଙ୍କ ପାଦାଘାତରେ ସେ ଆଜି ଉଦ୍ଧାର ପାଇଲା। ସବୁ ଅସୁରମାନଙ୍କୁ ଯେଉଁ ଭଗବାନ ମାରିଛନ୍ତି ତାଙ୍କୁ ଉଦ୍ଧାର କରିଛନ୍ତି, ଭଗବତ ଧାମ ପ୍ରେରଣ କରିଛନ୍ତି ସବୁ। ତେଣୁ ଏଠି ଆର ତତ୍ତ୍ୱ ହେଉଛି ଏ କାର୍ଡ ଫୁଲ୍ ଅଫ୍ ବ୍ୟାଡ୍ ହାବିଟ୍ସ, ଶକଟାସୁର ଆର ସିମ୍ବଲ ହେଉଛି ବା ଆର ଅର୍ଥ ହେଉଛି ସିଗ୍ନିଫିକାନ୍ସ ହେଉଛି ବହୁତ ଖରାପ ଅଭ୍ୟାସ ଯେଉଁମାନଙ୍କ ଅଛି, ଭଗବାନ ଯେଉଁ ଶକଟାସୁରକୁ ବଧ କଲେ ଆମର ଯେଉଁ ଭକ୍ତମାନଙ୍କର ଯେଉଁ ଖରାପ ଅଭ୍ୟାସ ସବୁ ରହିଛି, ଭକ୍ତ ହେଲେ ମଧ୍ୟ ବହୁତ ଖରାପ ଅଭ୍ୟାସ ଆମର ମଧ୍ୟ ରହିଛି, ଭକ୍ତ ହେବା ପୂର୍ବରୁ ଆମର ବହୁତ ଅଭ୍ୟାସ ଥିଲା, ମନ୍ଦ ଥିଲା, ସେସବୁ ଅଭ୍ୟାସକୁ ଭଗବାନ ଦୂର କରିବେ, ନଷ୍ଟ କରିବେ, ହତ୍ୟା କରିବେ, ସେ ଅଭ୍ୟାସକୁ ଦୂର କରିଦେବେ। ଏଇଭଳି ଭାବରେ ପଞ୍ଚମ ଶ୍ଳୋକରେ ଏ କଥାଟି ରହିଛି ଶକଟାସୁର ବଧ। ତେଣୁ ଏଇସବୁ ଲୀଳା, ଏ ତିନି ମାସ ଲୀଳା, ସାତ ବର୍ଷ ପର୍ଯ୍ୟନ୍ତ ଅନେକ ଲୀଳା କରିଛନ୍ତି ଭଗବାନ, ଅନେକ ଅସୁରକୁ ବଧ କରିଛନ୍ତି, ସବୁ ଆଜି ବ୍ରଜବାସୀମାନେ ଆଲୋଚନା କରୁଛନ୍ତି, ତାଙ୍କର ଚିନ୍ତା ନାହିଁ କେତେବେଳେ ପ୍ରସାଦ ପାଇବା କେତେ କ'ଣ, କିନ୍ତୁ ଆମର ଚିନ୍ତା ଅଛି, ତେଣୁ ଆମେ ବିଶ୍ରାମ ବର୍ଣ୍ଣନା କରିପାରିବା ନାହିଁ, ସମୟ ହୋଇଗଲା ଆମର, କଥାକୁ ବିଶ୍ରାମ ଦେବା ପୂର୍ବରୁ ପଚାରିବା କାହାର କ'ଣ କିଛି କହିବାର ଅଛି ବା କିଛି ପ୍ରଶ୍ନ ଅଛି। ଅନନ୍ତ କୋଟି ନୁହଁ, ଏଇ ଏଇ ବ୍ରହ୍ମାଣ୍ଡକୁ ଧାରଣ କରିଛନ୍ତି, ଅନନ୍ତ ଧାରଣ କରିଛନ୍ତି, କିନ୍ତୁ ଏଠି ଯେଉଁ ଲୀଳାଟା କୁହାଯାଉଛି ଏଠି ଏଇ ଭୌତିକ ବ୍ରହ୍ମାଣ୍ଡକୁ ଧାରଣ କରିବାର ଲୀଳାଟି କୁହାଯାଉଛି ଏ ଶ୍ଳୋକରେ, ସେ ବି ଧାରଣ କରିଛନ୍ତି, ସବୁଠି ସେ ଏକା କଥା, ଭଗବାନଙ୍କର ଏକ୍ସପାନ୍ସନ୍ ରହିଛି ନା ସବୁ ବ୍ରହ୍ମାଣ୍ଡରେ, ବ୍ରହ୍ମା ବିଷ୍ଣୁ ଶିବ ସବୁ ବ୍ରହ୍ମାଣ୍ଡରେ ରହିଛନ୍ତି ନା, ଆଉ ଅନେକ ବିଷ୍ଣୁ ରହିଛନ୍ତି ସବୁ ବ୍ରହ୍ମାଣ୍ଡରେ, ଗୋଟେ ଗୋଟେ ବିଷ୍ଣୁ ରହିଛନ୍ତି, ସେ ପାଳନ କରୁଛନ୍ତି, କ୍ଷୀରୋଦକ ସାହି କ'ଣ କ୍ଷୀରୋଦକ କ୍ଷୀର ସାଗରରେ ଶୟନ କରିଛନ୍ତି, ସବୁ ବ୍ରହ୍ମାଣ୍ଡରେ, ସବୁ ବ୍ରହ୍ମାଣ୍ଡରେ ଏଇଟା ଚାଲିଛି। ହଁ, କୃଷ୍ଣଙ୍କର ଏସବୁ ଲୀଳା ନାହିଁ, ସେଇଟା କୁହାଯାଏ ବିଷ୍ଣୁ, ବିଷ୍ଣୁ ଏସବୁ କରନ୍ତି ନା, ବିଷ୍ଣୁଙ୍କର ଏସବୁ ଏସବୁ କରନ୍ତି, କୃଷ୍ଣ ଯେଉଁ ରହିଛନ୍ତି ଇଏ ହେଉଛନ୍ତି ଦୁଇ ପ୍ରକାର କୃଷ୍ଣ ରହିଛନ୍ତି ନା ଏଠି, ନନ୍ଦ ମହାରାଜ କୃଷ୍ଣ ଏବଂ ବସୁଦେବଙ୍କ ପୁତ୍ର କୃଷ୍ଣ ବାସୁଦେବ, ବସୁଦେବ ଆଣିକି ଛାଡ଼ି ଦେଇ ଗଲେ ନା, ତେଣୁ ସିଏ ବାସୁଦେବ ଏବଂ ନନ୍ଦ ମହାରାଜ ପୁତ୍ର ଦୁଇ ଜଣ ମିଶି ଏକ ଏକ ଲୀଳା କରୁଛନ୍ତି, ତେଣୁ କୃଷ୍ଣଙ୍କର ଏସବୁ ଅସୁର ମାରଣ କରନ୍ତି ନାହିଁ, ସେସବୁ ବାସୁଦେବ, ବାସୁଦେବ କହିଲେ ଏଇ ଚତୁର୍ମୁଖ ଯେଉଁ ଚତୁର୍ଭୁଜ, ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନୁରୁଦ୍ଧ, ଏମାନେ ସବୁ ବିଷ୍ଣୁଙ୍କର ଏକ୍ସପାନ୍ସନ୍ ଚତୁର୍ଭୁଜ, ଏମାନେ ସବୁ ଏ ଲୀଳା କରନ୍ତି, କୃଷ୍ଣଙ୍କର ସେସବୁ ଲୀଳା କରନ୍ତିନି, କୃଷ୍ଣଙ୍କର ଏକମାତ୍ର କାର୍ଯ୍ୟ ହେଉଛି ତାଙ୍କର ସେ ହଁ ବଂଶୀବାଦନ ତାଙ୍କର। ଜୟ ଶ୍ରୀ ଭାଗବତମ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେଦ ଗୌରବୃନ୍ଦ କି, ଦାଇ ଗୋପ୍ରମାନନ୍ଦେ। ଅଦ୍ୱିତ କାଲି ତୁମେ ବ୍ୟସ୍ତ ଥିଲ, ମୁଁ ଡାକିଲି ଶୁଣିଲନି, ମୁଁ ନିଜେ ଯାଇକି ବନ୍ଦ କଲି।